ଅଛି ଜଡ଼ ଭରତଙ୍କର କିପରି ଭାବରେ ଦସ୍ୟୁମାନଙ୍କ କବଳରୁ ରକ୍ଷା ହେଲା ସେ କଥା ଆମେ ଶ୍ରବଣ କରୁଥିଲେ, ଯେ କିପରି ଭାବରେ ଭଦ୍ରକାଳୀ ଭଗବାନଙ୍କର ପରମ ଭକ୍ତ ମହାଭାଗବତ ଜଡ଼ ଭରତଙ୍କୁ ସେ ରକ୍ଷା କଲେ ଏବଂ ନିଜର ସେବକମାନଙ୍କୁ ବାଧା କଲେ। ଏହିପରି ଭାବରେ ଜଡ଼ ଭରତ ଯେତେବେଳେ ଭ୍ରମଣ କରୁଥିଲେ ଦସ୍ୟୁମାନଙ୍କ କବଳରୁ ମୁକ୍ତ ହୋଇ, ତାପରେ ଆଉ ଗୋଟିଏ ଘଟଣା ଘଟିତ ହେଲା। ସେତେବେଳେ ସିନ୍ଧୁ ସବିର ଦେଶର ରାଜା ରଘୁଗଣ ସେ କପିଳ ମୁନିଙ୍କର ଆଶ୍ରମକୁ ଯାତ୍ରା କରୁଥିଲେ। ଯେତେବେଳେ ରଘୁଗଣ ଇକ୍ଷୁ ନଦୀ ତଟରେ ପହଞ୍ଚିଲେ, ସେତେବେଳେ ତାଙ୍କର ଶିବିକା ବହନ କରିବା ପାଇଁ ଜଣେ ବ୍ୟକ୍ତିର ଆବଶ୍ୟକତା ପଡ଼ିଲା। କାରଣ ରାଜା ଶିବିକାରେ ଯାଉଥିଲେ କପିଳ ମୁନିଙ୍କ ଆଶ୍ରମକୁ, ଏବଂ ତାଙ୍କର ଶିବିକାକୁ କିଛି ଲୋକ ବହନ କରୁଥିଲେ ନିଜ ସ୍କନ୍ଦ ଦେଶରେ। ତେଣୁ ସେମାନଙ୍କୁ ଆଉ ଗୋଟିଏ ଲୋକର ଆବଶ୍ୟକତା ପଡ଼ିଲା। ତେଣୁ ତାଙ୍କର ଲୋକମାନେ ଦେଖିଲେ ଏହି ଜଡ଼ ଭରତ ଯିଏକି ମାର୍ଗରେ ଇତସ୍ତତ ଭ୍ରମଣ କରୁଛନ୍ତି ଏବଂ ଯାହାଙ୍କର ଶରୀର ଅତ୍ୟନ୍ତ ହୃଷ୍ଟପୃଷ୍ଟ, ତେଣୁ ସେମାନେ ଭାବିଲେ ରାଜାଙ୍କର ସେବିକା ବହନ କରିବା ପାଇଁ ଏହି ବ୍ୟକ୍ତି ଉପଯୁକ୍ତ ବ୍ୟକ୍ତି। ଏବଂ ଯେହେତୁ ସେ ଜଡ଼ଦତ୍ତ ଆଚରଣ କରୁଥିଲେ, କାହାରିକୁ କୌଣସି କଥାରେ ପ୍ରତିବାଦ କରୁନଥିଲେ, ତେଣୁ ଶିବିକା ବାହକମାନେ ସେମାନଙ୍କୁ ଧରିନେଲେ ବଳପୂର୍ବକ, ଏବଂ ରାଜା ରଘୁଗଣଙ୍କର ଶିବିକା ବହନ କରିବାରେ ନିୟୋଜିତ କଲେ। ତେଣୁ ଜଡ଼ ଭରତ କୌଣସି ପ୍ରକାର ପ୍ରତିବାଦ ନ କରି ସେ ରାଜାଙ୍କର ସେବିକା ବହନ କରିବାକୁ ଲାଗିଲେ। କିନ୍ତୁ ଯେତେବେଳେ ସେ ସେବିକା ବହନ କରୁଥିଲେ, ସେତେବେଳେ ସେ ପ୍ରତିଟି ପଦକ୍ଷେପ ନେବା ପୂର୍ବରୁ, ଅର୍ଥାତ୍ ପ୍ରତିଟି ପାଦ ପକେଇବା ପୂର୍ବରୁ ସେ ଆଗକୁ 3 ଫିଟ ଦୂରକୁ ଦେଖୁଥିଲେ, ଏବଂ ତାଙ୍କର ଦେଖିବାର ଉଦ୍ଦେଶ୍ୟ ଥିଲା ଏହି 3 ଫିଟ ମଧ୍ୟରେ ଯେଉଁ ଭୂମିରେ ସେ ପାଦ ପକାଇବାକୁ ଯାଉଛନ୍ତି ସେ ଭୂମିରେ କୌଣସି ପ୍ରକାର କୀଟ ପତଙ୍ଗ ବା ପିମ୍ପୁଡ଼ି ଆଦି ନଥିବେ। କାରଣ ଯଦି କୌଣସି କୀଟ ପତଙ୍ଗ ତାଙ୍କର ପାଦ ତଳେ ପଡ଼ି ମୃତ୍ୟୁବରଣ କରେ ତାହେଲେ ସେ ପାପର ଭାଗି ହେବେ, ସେଥିପାଇଁ ସେ ଖୁବ୍ ସତର୍କ ଥିଲେ। କାରଣ ସେ ଧର୍ମର ତତ୍ତ୍ୱକୁ ଜାଣିଥିଲେ। ପ୍ରକୃତ ପକ୍ଷେ ଆମେ ସଂସାରରେ ଏପରିକି ଇଚ୍ଛା ନ କଲେ ମଧ୍ୟ ଅନେକ ସମୟରେ ପାପକାର୍ଯ୍ୟ କରିଥାଉ ଏବଂ ଜୀବ ହିଂସା କରିଥାଉ। ଆମେ ରାସ୍ତାରେ ଯେତେବେଳେ ଚାଲିକରି ଯାଉଛେ, ଆମର ଅଜ୍ଞାତ ସହରରେ ଅନେକ ଛୋଟ ଛୋଟ କୀଟ ପତଙ୍ଗ ବା ପିମ୍ପୁଡ଼ି ଆଦି ପ୍ରାଣୀମାନେ ମୃତ୍ୟୁବରଣ କରିଥାନ୍ତି, ଏବଂ ବର୍ଷା କାଳରେ ତ ପିମ୍ପୁଡ଼ି ଜନ୍ଦାମାନଙ୍କୁ ରାସ୍ତାରେ ତାଙ୍କ ଉପରେ ପାଦ ନ ରଖି ଚାଲିବା ବହୁତ ମୁସ୍କିଲ କଷ୍ଟସାଧ୍ୟ। ଅନେକ ସମୟରେ ବହୁତ ଦୂରବ୍ୟାପୀ ସେମାନେ ସବୁ ଧାଡ଼ି ଲଗାଇ ଚାଲିଥିବେ। ତେଣୁ ଆମେ ଅନେକ ସମୟରେ ଅଜ୍ଞାତ ସହରରେ ଅନେକ ପାପ କାର୍ଯ୍ୟ କରିଥାଉ, କିନ୍ତୁ ଆମକୁ ପ୍ରତିଟି ପାପ କାର୍ଯ୍ୟର ଫଳ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ। ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ରହିଛି ଯେ ଯେଉଁମାନେ ଏହିପରି ଓଡ଼ସ ମଶା ମାଛି ପିମ୍ପୁଡ଼ି ଆଦି ଜୀବମାନଙ୍କ ପ୍ରତି ହିଂସା ଆଚରଣ କରିଥାନ୍ତି, ଅର୍ଥାତ୍ ସେମାନଙ୍କୁ ମାରିଥାନ୍ତି, ସେମାନଙ୍କ ପାଇଁ ଅନ୍ଧକୂପ ବୋଲି ଗୋଟିଏ ନରକ ରହିଛି, ସେମାନେ ଅନ୍ଧକୂପ ନରକକୁ ପ୍ରାପ୍ତ ହୋଇଥାନ୍ତି ଏବଂ ସେ ଅନ୍ଧକୂପ ନରକ ଅନ୍ଧକୂପର ଅର୍ଥ ହେଲା ଯେ ଅନେକ ସମୟରେ କୂପ ଅର୍ଥାତ କୂଅ ଅନେକ ଦିନ ଧରି ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୋଇନଥାଏ ଏବଂ ବ୍ୟବହାର ନ ହେବା ଦ୍ୱାରା ସେଇ କୂପ ଉପରେ ସବୁ ତୃଣାଦି ସବୁ ଆଚ୍ଛାଦିତ କରିଥାନ୍ତି କୂପର ମୁଖକୁ ଏବଂ ସେ କୂପରେ ଜଳ ଶୁଷ୍କ ହୋଇଯାଇଥାଏ। ତେଣୁ ଯେତେବେଳେ ବ୍ୟକ୍ତି ସେ ରାସ୍ତା ଦେଇ ଯାଏ ସେତେବେଳେ ଯେହେତୁ ତୃଣ ଆଚ୍ଛାଦିତ ହୋଇଛି ତାର ମୁଖ କୂପର ମୁଖ, ତେଣୁ ସେ ଅଜ୍ଞାତ ସ୍ଥାନରେ ତା ଉପରେ ଚାଲିଯିବା ସମୟରେ ସେ ଅନ୍ଧକୂପ ମଧ୍ୟରେ ଗଳିପଡ଼େ ଏବଂ ତା ଭିତରକୁ ଗଲେ ତା ଭିତରେ ଯେତେ ଆର୍ତ୍ତ ଚିତ୍କାର କଲେ ମଧ୍ୟ କେହି ଶୁଣିବାକୁ ନଥିବେ, କାରଣ ବାହାରକୁ ତାଙ୍କର ଡାକ ଶୁଣାଯିବନି ଯେହେତୁ ମୁଖର କୂପର ମୁଖ ଆଚ୍ଛାଦିତ ହୋଇ ରହିଛି। ତେଣୁ ଅନ୍ଧକୂପରେ ପତିତ ହେଲେ ବ୍ୟକ୍ତିର ଉଦ୍ଧାର ପାଇବା ବହୁତ କଷ୍ଟ ଏବଂ ସଂସାରକୁ ମଧ୍ୟ ଗୃହ ଅନ୍ଧକୂପ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି। ଆମର ପାରିବାରିକ ଜୀବନ ମଧ୍ୟ ଅନ୍ଧକୂପ ସଦୃଶ, ଥରେ ସେଥିରେ ପ୍ରବେଶ କଲେ ବାହାରିବା ବହୁତ କଷ୍ଟ ସାଧ୍ୟ। ଅନେକ ଲୋକ ଟାଣିକରି ଧରିଥିବେ, ପୁତ୍ର କନ୍ୟା ପତ୍ନୀ ସମସ୍ତେ ଟାଣିକରି ଧରିଥିବେ, ତେଣୁ ବାହାରିବା ବହୁତ କଷ୍ଟ ସାଧ୍ୟ। ଠିକ ସେହିପରି ଯେଉଁମାନେ ଅନ୍ଧକୂପ ନରକରେ ପତିତ ହୁଅନ୍ତି ସେମାନେ ଯେଉଁ ପ୍ରାଣୀମାନଙ୍କୁ ବଧ କରିଥାନ୍ତି ସେମାନେ ସେଠାରେ ସବୁ ଅପେକ୍ଷା କରି ରହିଥାନ୍ତି ଏପରି ଜୀବ ପାଇଁ ଏବଂ ସେମାନେ ତାକୁ ଏକ ସମୟରେ ଚତୁର୍ଦ୍ଦିଗରୁ ଦଂଶନ କରିଥାନ୍ତି ଅନ୍ଧକୂପ ମଧ୍ୟରେ। ତେଣୁ ସେ ବ୍ୟାକୁଳ ହୋଇ ଦୌଡ଼ିବାକୁ ଆରମ୍ଭ କରେ କିନ୍ତୁ ସେ କେଉଁଆଡ଼େ ଯାଇପାରେନା, କାରଣ କୂପ ଭିତରେ ସେ ରହିଛି। ଏହିପରି ଭାବରେ ସେ ଅନେକ କାଳ ପର୍ଯ୍ୟନ୍ତ ଏହିପରି ସେହି ପ୍ରାଣୀମାନଙ୍କ ଦ୍ୱାରା ଦଂଶିତ ହୋଇ କଷ୍ଟ ଅନୁଭବ କରେ। ତେଣୁ ପ୍ରତିଟି ପାପ କାର୍ଯ୍ୟ ପାଇଁ ଗୋଟିଏ ଗୋଟିଏ ନରକ ରହିଛି। ଶ୍ରୀମଦ ଭାଗବତରେ 28 ମୁଖ୍ୟ ନରକର ବର୍ଣ୍ଣନା ରହିଛି, ଯଦିଓ ନରକ ସଂଖ୍ୟା ଅସଂଖ୍ୟ କିନ୍ତୁ ଶ୍ରୀ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ମୁଖ୍ୟ 28 ନରକର କଥା ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମଦ୍ୟପାନ କରୁଛନ୍ତି, ଯେଉଁମାନେ ଅବୈଧ ପୁରୁଷ ସ୍ତ୍ରୀ ସମ୍ବନ୍ଧ ରଖୁଛନ୍ତି ସେମାନଙ୍କ ସହିତ ଅଲଗା ଅଲଗା ନରକ ରହିଛି, ସମସ୍ତେ ସେମାନଙ୍କର ପାପର ଫଳ ଭୋଗ କରିବା ପାଇଁ ବାଧ୍ୟ। ତେଣୁ ଜଡ଼ଭରତ ସେ ଯେତେବେଳେ ଆଗକୁ ଦେଖି ପାଦ ରଖୁଛନ୍ତି ସେ ସମୟରେ ତାଙ୍କର ଚାଲିବାରେ ବିଳମ୍ବ ହେଉଛି। ଅନ୍ୟ ଶିବିକା ବାହକମାନେ ଯେଉଁ ଗତିରେ ପଦଚାଳନା କରୁଛନ୍ତି ଜଡ଼ଭରତ ତାଙ୍କ ସହିତ ସମାନ ତାଳ ଦେଇ ପଦଚାଳନା କରିପାରୁନାହାନ୍ତି, ଯେହେତୁ ସେ ସତର୍କ ହୋଇ ପଦଚାଳନା କରୁଛନ୍ତି ସେ ତାଙ୍କର ପଦ ଦ୍ୱାରା କୌଣସି ପ୍ରାଣୀର ଯେପରି ବଧ ନ ହୁଏ ତେଣୁ ଶିବିକା ଦୋହଲିବାକୁ ଆରମ୍ଭ କରୁଛି ଏବଂ ଶିବିକା ଯେତେବେଳେ ଦୋହଲିବାକୁ ଆରମ୍ଭ କରୁଛି ରାଜା ରହୁଗଣ ଯିଏକି ଶିବିକା ଉପରେ ଉପବେଶନ କରିଛନ୍ତି ସେ ଆନ୍ଦୋଳିତ ହେଉଛନ୍ତି। ତେଣୁ ଆନ୍ଦୋଳିତ ହୋଇ ସେ ତାଙ୍କର ଶିବିକା ବାହକମାନଙ୍କୁ କହୁଛନ୍ତି ଯେ ତୁମେ କଣ ସମତାଳରେ ଚାଲିପାରୁନା, ଯେ ଶିବିକା ଆନ୍ଦୋଳିତ ହେଉଛି ସମତାଳରେ ଚାଲିବା ପାଇଁ ଚେଷ୍ଟା କର। ତେଣୁ ରାଜା ଯେତେବେଳେ ଏପରି ଭାବରେ ଆଦେଶ ଦେଉଛନ୍ତି ଶିବିକା ବାହକମାନେ ଟିକେ ଭୟଭୀତ ହୋଇଯାଉଛନ୍ତି, ସେମାନେ ଭାବୁଛନ୍ତି ଯେ ରାଜା ଯଦି ଆମେ ସମତାଳରେ ନ ଚାଲିବୁ ରାଜା ହୁଏତ ପରବର୍ତ୍ତୀ ଅବସ୍ଥାରେ କ୍ରୋଧାନ୍ୱିତ ବି ହୋଇପାରନ୍ତି ଏବଂ ରାଜା କ୍ରୋଧ କଲେ କ'ଣ ଅବସ୍ଥା ହୁଏ ଆମେ ସବୁ ଜାଣିଛେ, ରାଜା ଦଣ୍ଡ ଦେଇପାରନ୍ତି। ତେଣୁ ଶିବିକା ବାହକମାନେ ରାଜାଙ୍କର ଦଣ୍ଡ ଭୟରେ ସେମାନେ ତାଙ୍କର ପକ୍ଷ ଉପସ୍ଥାପନ କରିବା ପାଇଁ ବାଧ୍ୟ ହେଲେ। ସେମାନେ କହିଲେ ଯେ ହେ ରାଜନ, ଆମେ ସମସ୍ତେ ଆପଣଙ୍କର ଆଜ୍ଞାବହ ଭୃତ୍ୟ, ଆମେ ସମସ୍ତେ ଆପଣଙ୍କର ଆଦେଶ ପାଳନ କରିବା ପାଇଁ ଯତ୍ପରାନାସ୍ତି ଚେଷ୍ଟା କରୁଛୁ, କିନ୍ତୁ ଏଥିରେ ପ୍ରକୃତ ପକ୍ଷେ ଆମର କୌଣସି ଦୋଷ ନାହିଁ। ଏଇ ଯେଉଁ ନୂତନ ଶିବିକା ବାହାଗକୁ ଆମେ ଧରି ଆଣିଛୁ, ସେଇ ଶିବିକା ବାହାଗ, ନୂତନ ଶିବିକା ବାହାଗ, ସେ ଠିକ ଭାବରେ ତାର ପଦଚାଳନା କରୁନାହିଁ, ଆମ ସହିତ ଠିକ ପଦକ୍ଷେପରେ ପଦଚାଳନା କରୁନାହିଁ, ଯାହାଫଳରେ ଶିବିକା ଆନ୍ଦୋଳିତ ହେଉଛି। ଏଥିରେ ଆମର କିଛି ଦୋଷ ନାହିଁ। ତେଣୁ ମହାରାଜ ରାହୁଗଣ ସେ ନୂତନ ଶିବିକା ବାହକ ଯିଏକି ସ୍ୱୟଂ ଜଡ଼ଭରତ ଥିଲେ, ତେଣୁ ତାଙ୍କୁ ଟିକେ ସତର୍କ କରି ଦେଉଛନ୍ତି ଏବଂ ସତର୍କ କରି କହୁଛନ୍ତି ଯେ ହେ ଶିବିକା ବାହକ, ତୁମେ ସମତଳରେ ଅନ୍ୟ ଶିବିକା ବାହକମାନଙ୍କ ସହିତ ପଦଚାଳନା କରୁନାହୁଁ କାହିଁକି, ତୁମେ ସମତଳରେ ପଦଚାଳନା କର, ତାହେଲେ ଏ ଶିବିକା ଆନ୍ଦୋଳିତ ହେବ ନାହିଁ। କିନ୍ତୁ ଜଡ଼ଭରତ ସେ ତାଙ୍କର ଧର୍ମ ସମ୍ବନ୍ଧରେ ଅଭିଜ୍ଞ, ସେ ଜାଣିଛନ୍ତି ତାଙ୍କର ଧର୍ମ କ'ଣ, ସେ ଜାଣିଶୁଣି କୌଣସି ପାପ କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି, ଯଦିଓ ତାଙ୍କର ଏ ପଦକ୍ଷେପ ଦ୍ୱାରା ସେ ବର୍ତ୍ତମାନ ହୁଏତ ରାଜାଙ୍କଠାରୁ ଦଣ୍ଡ ମଧ୍ୟ ପାଇପାରନ୍ତି, କିନ୍ତୁ ରାଜାଙ୍କର ଦଣ୍ଡ ପ୍ରତି କୌଣସି ଭୃକ୍ଷେପ ନ କରି ସେ ତାଙ୍କର ଧର୍ମ ତ୍ୟାଗ କରୁନାହାନ୍ତି। ଅନେକ ସମୟରେ ଯେତେବେଳେ ବ୍ୟକ୍ତି ବିପଦରେ ପଡ଼ିଥାଏ, ସେତେବେଳେ ତାର ଧର୍ମ ନିଷ୍ଠାର ପରୀକ୍ଷା ହୋଇଥାଏ, ଯେ ବିପଦରେ ପଡ଼ି ମଧ୍ୟ ବ୍ୟକ୍ତି ତାର ଧର୍ମ ରକ୍ଷା କରିପାରୁଛି କି ନାହିଁ। ଆମେ ଏ କ୍ଷେତ୍ରରେ ଦେଖିବା ଯେ ଜଡ଼ଭରତ ବର୍ତ୍ତମାନ ଯେଉଁ ପରିସ୍ଥିତିରେ ପଡ଼ିଛନ୍ତି, ସେ ହୁଏତ ରାଜାଙ୍କର ଆଦେଶ ଯଦି ନ ମାନନ୍ତି, ତାହେଲେ ରାଜାଙ୍କଠାରୁ ଦଣ୍ଡ ପାଇବା ପାଇଁ ସେ ଯୋଗ୍ୟ, ସେ ଦଣ୍ଡ ପାଇବେ ରାଜାଙ୍କଠାରୁ, କିନ୍ତୁ ସେଥିପ୍ରତି ତାଙ୍କର ଭକ୍ଷେପ ନାହିଁ। ସେ କୌଣସି ଜୀବହିଂସା କରିବା ପାଇଁ ଚାହୁଁନାହାନ୍ତି, ସେଥିରେ ଯଦି ରାଜାଙ୍କର ଅସୁବିଧା ହେଉଛି ହେଇଥାଉ, ସେଥିପ୍ରତି ତାଙ୍କର ଖାତିର ନାହିଁ। ତେଣୁ ଦ୍ୱିତୀୟ ଥର ଯେତେବେଳେ ସେପରି ଘଟଣା ଘଟିତ ହେଲା, ସେ ଠିକ ଭାବରେ ତାଙ୍କର ପଦଚାଳନା କଲେ ନାହିଁ, ସେତେବେଳେ ରାଜା ରହୁଗଣ ତାଙ୍କୁ ପରିହାସ ଛଳରେ ତାଙ୍କର ସମାଲୋଚନା କରିବାକୁ ଆରମ୍ଭ କଲେ। ସେ କହିଲେ ଯେ ହେ ଶିବିକା ବାହକ, ତୁମେ ଏକାକୀ ବହୁ ପଥ ଏହି ଶିବିକାକୁ ବାହନ କରିଅଛ, ତେଣୁ ବୋଧହୁଏ ତୁମେ କ୍ଳାନ୍ତ ହୋଇ ପଡ଼ିଛ, ତୁମର ବୃଦ୍ଧ ଶରୀର ଏ ଶିବିକାର ଭାରକୁ ଆଉ ବହନ କରିପାରୁନା। ଯଦିଓ ଜଡ଼ଭରତ ସେତେବେଳେ ବୃଦ୍ଧ ନଥିଲେ, ସେ ଯୁବାବସ୍ଥାରେ ଥିଲେ ଏବଂ ତାଙ୍କର ସୁଗଠିତ ଯୁବସୁଲଭ ଶରୀର ଥିଲା, କିନ୍ତୁ ଉପହାସ କରି ରାଜା ରହୁଗଣ ତାଙ୍କୁ ଏପରି ବୃଦ୍ଧ ଶରୀର ଥିବା କଥା କହୁଛନ୍ତି। ତେଣୁ ସେ କହୁଛନ୍ତି ଯେ ତୁମର ତ ବୃଦ୍ଧ ଶରୀର, ତେଣୁ ବୃଦ୍ଧ ଶରୀର ହୋଇଥିବା ହେତୁ ବୋଧହୁଏ ତୁମେ ଶିବିକା ଠିକ୍ ଭାବରେ ବହନ କରିପାରୁନା, ଏବଂ ଏକାକୀ ଯେପରି ତୁମେ ଏହି ଶିବିକାକୁ ବହନ କରି ଆସୁଛ, ଅନ୍ୟ ଶିବିକା ବାହାମାନଙ୍କର କୌଣସି ସାହାଯ୍ୟ ନ ନେଇ, ତେଣୁ ତୁମେ ବୋଧହୁଏ ବହୁତ ଥକି ଯାଇଛ, ସେଥିପାଇଁ ଠିକ୍ ଭାବରେ ତୁମର ପଦଚାଳନା ହେଉ ନାହିଁ। ତେଣୁ ଏହିପରି ଭାବରେ ରାଜା ରହୁଗଣ ପୁଣି କହୁଛନ୍ତି ଯେ ତୁମେ କଣ ଜାଣିନ ଯେ ମୁଁ ହେଉଛି ସିନ୍ଧୁ ସବିର ଦେଶର ରାଜା ଏବଂ ତୁମେ ହେଉଛ ମୋର ଭୃତ୍ୟ ବା ସେବକ। ତୁମେ ଜାଣିନଥିବା ଉଚିତ ଯେ ତୁମେ ଯଦି ସେବକର କର୍ତ୍ତବ୍ୟ ନ କର, ତାହେଲେ ରାଜା ତୁମକୁ ଦଣ୍ଡ ମଧ୍ୟ ଦେଇପାରେ। ତେଣୁ ତୁମେ ଯଦି ଦଣ୍ଡ ଭାବେ ରକ୍ଷା ପାଇବାକୁ ଚାହଁ, ତାହେଲେ ତୁମେ ଠିକ୍ ଭାବରେ ଶିବିକାକୁ ଚାଳନ କର ବା ପଦ ଚାଳନ କର, ଶିବିକା ଯାଦ୍ୱାରା ଯେପରି ଆନ୍ଦୋଳିତ ନ ହୁଏ, ତା ନହେଲେ ମୁଁ ଦଣ୍ଡ ଦେବା ପାଇଁ ବାଧ୍ୟ ହେବି। ତେଣୁ ଯେତେବେଳେ ଏହିପରି ଭାବରେ ଜଡ଼ଭରତ ରାଜା ରଘୁବାଣୀଙ୍କ ଠାରୁ ଦଣ୍ଡାଦେଶର କଥା ଶ୍ରବଣ କଲେ, ସେ ତାଙ୍କର ଏଇ ଜଡ଼ଭରତ ଜୀବନ କାଳରେ ପ୍ରଥମ ଥର ପାଇଁ ତାଙ୍କର ସେ ମୁଖ ଖୋଲିଲେ ଏବଂ ବର୍ତ୍ତମାନ ସେ ରାଜାଙ୍କୁ ଶିକ୍ଷା ଦେବାକୁ ଯାଉଛନ୍ତି। ଯେହେତୁ ସେ ରାଜାଙ୍କ ପ୍ରତି ଦୟା ପରବଶ ହୋଇଛନ୍ତି, ରାଜାଙ୍କର ଅଭିମାନ, ରାଜ ଅଭିମାନ ତାହାକୁ ଦୂର କରି ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଜଡ଼ଭରତ ତାଙ୍କର ମୁଖ ଖୋଲିଲେ। ସେ କହିଲେ ଯେ ହେ ରାଜନ, ତୁମେ ଯାହା କହିଲ ଯେ ମୋର ଶରୀର ବୃଦ୍ଧ, ମୋର ଶରୀର ଦୁର୍ବଳ, ମୁଁ କ୍ଳାନ୍ତ ହୋଇ ପଡୁଛି, ପ୍ରକୃତ ପକ୍ଷେ ମୋର ଏହି ଶରୀର ସହିତ କିଛି କରିବାର ନାହିଁ। ଏ ଶରୀର ଆତ୍ମାଠାରୁ ଭିନ୍ନ ଏବଂ ଏ ଶରୀର ଯେତେବେଳେ ଜନ୍ମଗ୍ରହଣ କରୁଛି ତାର ମୃତ୍ୟୁ ନିଶ୍ଚିତ। ସେ ବୃଦ୍ଧ ହେବ, ଯୁବାବସ୍ଥାକୁ ଉପନୀତ ହେବ, ବୃଦ୍ଧ ହେବ, ତାର ମୃତ୍ୟୁ ହେବ। ସଂସାରରେ ପ୍ରତ୍ୟେକ ବସ୍ତୁର ଏହିପରି ଆରମ୍ଭ ରହିଛି, ମଧ୍ୟବର୍ତ୍ତୀ କାଳ ରହିଛି ଏବଂ ଶେଷରେ ତାର ଅନ୍ତକାଳ ଆସି ଉପସ୍ଥିତ ହେଉଛି। ପ୍ରତ୍ୟେକ ବସ୍ତୁର, ପ୍ରତ୍ୟେକ ଭୌତିକ ବସ୍ତୁ ନାଶ ପାଉନି ସଂସାରରେ, ସେ ଭୌତିକ ଶରୀର ହେଉ ବା ଯେକୌଣସି ବସ୍ତୁ ହେଉ, ତାହା କିଛି କାଳ ରହିବା ପରେ ନଷ୍ଟ ହୋଇଯିବ। ଏହା ସ୍ୱାଭାବିକ କଥା। କିନ୍ତୁ ମୁଁ ଏ ଶରୀର ନୁହେଁ, ଏ ଶରୀର ଠାରୁ ଭିନ୍ନ, ତେଣୁ ଏ ଶରୀର ବୃଦ୍ଧ ହୋଇପାରେ, ଶରୀର କ୍ଳାନ୍ତ ହୋଇପାରେ, କିନ୍ତୁ ମୁଁ କେବେ କ୍ଳାନ୍ତ ହୁଏନି ବା ମୁଁ ବୃଦ୍ଧ ହୁଏ। ତାର ଅର୍ଥ ଜଡ଼ଭରତ ଏଠାରେ ମହାରାଜ ରାହୁଲଙ୍କୁ ଆତ୍ମତତ୍ତ୍ୱ ବ୍ୟାଖ୍ୟା କରୁଛନ୍ତି। ସେ ତାଙ୍କୁ ବୁଝେଇ ଦେବା ପାଇଁ ଚାହୁଁଛନ୍ତି ଯେ ସେ ତାଙ୍କର ଯେଉଁ ଶରୀର ଅଭିମାନ ରହିଛି, ରାଜାର ଅଭିମାନ ରହିଛି, ମୁଁ ରାଜା, ରାଜପୁରୁଷ, ଏଇ ଯେଉଁ ଶରୀର ଅଭିମାନ, ସେ ଅଭିମାନକୁ ଦୂର କରିବା ପାଇଁ ଜଡ଼ଭରତ ଏହି ଆତ୍ମତତ୍ତ୍ୱର ବ୍ୟାଖ୍ୟା କରୁଛନ୍ତି ଯେ ପ୍ରକୃତ ପକ୍ଷେ ଏ ସଂସାରରେ ଆମର ଯେଉଁ ସବୁ ଉପାଧିମାନ ରହିଛି ଏହା ସବୁ ଅସ୍ଥାୟୀ, ଏହା ଶରୀର ସହିତ ସମ୍ବନ୍ଧିତ ଉପାଧି। ଯେପରି ମୁଁ ରାଜା, ମୁଁ ପ୍ରଜା, ମୁଁ ସେବକ, ମୁଁ ପ୍ରଭୁ ବା ମୁଁ ନେତା ବା ଦେଶର ସର୍ବୋଚ୍ଚ ମୁଖ୍ୟ, ମୁଁ ବ୍ରାହ୍ମଣ, ମୁଁ ବୈଶ୍ୟ, ମୁଁ ଶୂଦ୍ର ବା ମୁଁ ସରକାରୀ କର୍ମଚାରୀ, ମୁଁ ଆଇଏଏସ୍ ଅଫିସର, ଏସବୁ ଶରୀରର ଉପାଧି ମାତ୍ର ଏବଂ ଏହାର କୌଣସି ସ୍ଥାୟୀତ୍ୱ ନାହିଁ, ଏହା ପରିବର୍ତ୍ତନଶୀଳ। ଏବଂ ପ୍ରତିଟି ଜନ୍ମରେ ଆମେ ବିଭିନ୍ନ ପ୍ରକାରର ଶରୀର ଗ୍ରହଣ କରୁଛେ ଏବଂ ଏ ଶରୀର ବିଭିନ୍ନ ଭାବରେ ଉପାଧି ଯୁକ୍ତ ହେଉଛି, ତେଣୁ ଏହାର କୌଣସି ସ୍ଥାୟୀତ୍ୱ ନାହିଁ। କିନ୍ତୁ ଯେଉଁ ଆତ୍ମା ଯିଏକି ଏ ଶରୀର ମଧ୍ୟରେ ପ୍ରବେଶ କରୁଛି, ସେ ଆତ୍ମାର ଏସବୁ ଭୌତିକ ଉପାଧିମାନ ନାହିଁ, ତେଣୁ ଆତ୍ମାର ସ୍ୱରୂପ କ'ଣ? ଯେପରି ଶାସ୍ତ୍ରରେ କୁହାଯାଇଛି, ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ। ଜୀବର ସ୍ୱରୂପ ହେଉଛି, ଆତ୍ମାର ସ୍ୱରୂପ ହେଉଛି ସେ କୃଷ୍ଣଙ୍କର ନିତ୍ୟ ସେବକ, ସେ ହେଉଛି ତା ଜୀବର ପ୍ରକୃତ ସ୍ୱରୂପ। ଏବଂ ଅନ୍ୟ ଯାହା ଆମେ କହୁଛେ ଏସବୁ ବାହ୍ୟ ସ୍ୱରୂପ ବା ବାହ୍ୟ ଉପାଧି, ତେଣୁ ଆତ୍ମା ଏହାଦ୍ୱାରା ପ୍ରଭାବିତ ହୁଏନି। ସେଥିପାଇଁ ଜଡ଼ଭରତ ଏହି ଆତ୍ମତତ୍ତ୍ୱର ବ୍ୟାଖ୍ୟା କରୁଛନ୍ତି ମହାରାଜ ରାହୁଲଙ୍କୁ ଶିକ୍ଷା ଦେବା ପାଇଁ। ସେ କହୁଛନ୍ତି ଯେ ଆତ୍ମାର ଏ ଶରୀର ସହିତ କିଛି ସମ୍ବନ୍ଧ ଏ ଦୃଷ୍ଟିରୁ ନାହିଁ ଯେ ଶରୀର ଦ୍ୱାରା ଯଦିଓ ଆତ୍ମା ଏ ଦୁଃଖ କଷ୍ଟ ସବୁ ଭୋଗ କରୁଛି, କିନ୍ତୁ ଏ ଶରୀର ଜନିତ, ଯଦି ଏ ଭୌତିକ ଶରୀର ନ ରହିବ ତାହେଲେ ଆତ୍ମାକୁ କୌଣସି ଦୁଃଖ କଷ୍ଟ ଭୋଗ କରିବାର ଆବଶ୍ୟକତା ନାହିଁ। କେବଳ ଏ ଶରୀର ହିଁ ଦୁଃଖର ମୂଳ କାରଣ, ସେଥିପାଇଁ ଶରୀରକୁ କୁହାଯାଇଛି କ୍ଲେଶ ବା ଆସ ଦେହ, ଏହା କ୍ଲେଶଦାୟକ ଏ ଶରୀର। କିନ୍ତୁ ଆତ୍ମା ତାର ବାସ୍ତବିକ ସ୍ୱରୂପରେ ଯେତେବେଳେ ଦିବ୍ୟ ଶରୀରରେ ରହିବ ସେତେବେଳେ କୌଣସି ପ୍ରକାର କ୍ଲେସ ନାହିଁ, କୌଣସି ପ୍ରକାର ଦୁଃଖ ନାହିଁ। ଆତ୍ମାର ଯେ ବାସ୍ତବିକ ସ୍ୱରୂପ ଦିବ୍ୟ ସ୍ୱରୂପ ସେଥିରେ କୌଣସି ପ୍ରକାର ଦୁଃଖ ନାହିଁ, କେବଳ ଆନନ୍ଦ ହିଁ ଆନନ୍ଦ। ତେଣୁ ଭୌତିକ ସଂସାରରେ ଆତ୍ମା ଶରୀର ମଧ୍ୟରେ ପ୍ରବେଶ କରିଥିବା ହେତୁ ଆମେ ଯେତେ ସବୁ ଦୁଃଖ କଷ୍ଟ ଏସବୁ ଭୋଗ କରୁଛୁ, ଏବଂ ଏ ଦୁଃଖ କଷ୍ଟ କେଉଁଠାରେ ଅନୁଭୂତ ହେଉଛି? ମନରେ। ଆମେ ଯେଉଁ ସୁଖ ବା ଦୁଃଖ ସବୁ ଅନୁଭବ କରୁଛୁ ସବୁ ମନରେ ଅନୁଭବ ହେଉଛି। ମନ ଯଦି କହିଲା ହଁ ଇଏ ସୁଖମୟ ବସ୍ତୁ ତା ସୁଖ, ମନ ଯଦି କହିଲା ଦୁଃଖ ଦୁଃଖ। ଏବଂ ଏସବୁ ଇନ୍ଦ୍ରିୟ ମାନେ ବିଶେଷ ଭାବରେ ଆମର ଦୁଇଟି ଶରୀର ରହିଛି ଯାହାକି ଆତ୍ମାଙ୍କୁ ଆବୃତ କରି ରଖିଛି। ପ୍ରଥମ ଶରୀର ହେଲା ସୂକ୍ଷ୍ମ ଶରୀର, ଦ୍ୱିତୀୟଟି ହେଲା ସ୍ଥୂଳ ଶରୀର। ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାରକୁ ନେଇ ଗଠିତ, ଏବଂ ସ୍ଥୂଳ ଶରୀର ଯାହାକି ଆମେ ଦେଖିପାରୁଛେ ଏହା ହେଉଛି ପଞ୍ଚ ମହାଭୂତରେ ଗଢ଼ା, କ୍ଷିତି ଅଫ୍ ତେଜ ମରୁତ ବ୍ୟମ ପଞ୍ଚ ମହାଭୂତ। ତେଣୁ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେଉଛି ଏ ଶରୀର ବିନଷ୍ଟ ହୋଇଯାଉଛି, ପଞ୍ଚ ମହାଭୂତରେ ପୁଣି ମିଶିଯାଉଛି। କିନ୍ତୁ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୁଏ ସୂକ୍ଷ୍ମ ଶରୀର ବିନଷ୍ଟ ହୁଏ। ସୂକ୍ଷ୍ମ ଶରୀର ଅର୍ଥାତ୍ ମନ ବୁଦ୍ଧି ଏବଂ ଅହଙ୍କାର ସେ ଆତ୍ମା ସହିତ ଯାଆନ୍ତି ଅନ୍ୟ ଶରୀରରେ ପ୍ରବେଶ କରିବା ପାଇଁ। ତେଣୁ ବର୍ତ୍ତମାନ ଆମର ଯେଉଁ ମନ ରହିଛି ବା ବୁଦ୍ଧି ଅହଙ୍କାର ରହିଛି, ମୃତ୍ୟୁ ପରେ ସେହି ମନ ବୁଦ୍ଧି ଅହଙ୍କାର ଆତ୍ମା ସହିତ ଅନ୍ୟ ଶରୀରରେ ପ୍ରବେଶ କରିବା ପାଇଁ ଯିବେ। ତେଣୁ ଏହି ସୂକ୍ଷ୍ମ ଶରୀର ଆତ୍ମାକୁ ଆବୃତ କରି ରଖିଛି ସବୁ ସମୟରେ। ଯେପରି ଉଦାହରଣ ସ୍ୱରୂପ କୌଣସି ଗୋଟିଏ ସ୍ୱର୍ଣ୍ଣଖଣ୍ଡ ଯଦି ପଙ୍କରେ ପଡ଼ିଥାଏ, ଯେପରି ପଙ୍କ ତାକୁ ଆବୃତ କରିଥାଏ, କିନ୍ତୁ ସ୍ୱର୍ଣ୍ଣଖଣ୍ଡ ପଙ୍କ ଦ୍ୱାରା ପ୍ରଭାବିତ ହୁଏନି ବା ତାର ଶୁଦ୍ଧତା ନଷ୍ଟ ହୁଏନି। ଆମେ ଯଦି ପଙ୍କକୁ ପରିଷ୍କାର କରିଦେବା ଆମେ ସ୍ୱର୍ଣ୍ଣଖଣ୍ଡକୁ ଶୁଦ୍ଧ ସ୍ୱର୍ଣ୍ଣଖଣ୍ଡକୁ ପାଇପାରିବା। ଠିକ୍ ସେହିପରି ଏସବୁ ଅଶୁଦ୍ଧ ମନ ବୁଦ୍ଧି ଏବଂ ଅହଙ୍କାର ଆତ୍ମାଙ୍କୁ ପଙ୍କିଳ କରି ରଖିଛନ୍ତି। ଯଦି ଆତ୍ମା ବସ୍ତୁତଃ ଶୁଦ୍ଧ, ତାର ସ୍ୱରୂପ ଶୁଦ୍ଧ, କିନ୍ତୁ ସେ ଆଚ୍ଛାଦିତ ହିଁ ରହିଛି, ଏବଂ ତାପରେ ଆଉ ଗୋଟିଏ ଶରୀରର ଆଚ୍ଛାଦନ ଆବରଣ। ତେଣୁ ଏହିପରି ଭାବରେ ଜଡ଼ଭରତ ମହାରାଜ ରାହୁଲଙ୍କୁ ଆତ୍ମତତ୍ତ୍ୱର ଶିକ୍ଷା ଦେଉଛନ୍ତି ଯେ ପ୍ରକୃତ ଆତ୍ମା ଶରୀରଠାରୁ ଭିନ୍ନ ବସ୍ତୁ, ସେ କେବେ ଅସ୍ତ୍ରଶସ୍ତ୍ର ଦ୍ୱାରା ଛେଦିତ ହୁଏ ନାହିଁ ବା ଅସ୍ତ୍ରଶସ୍ତ୍ର ଦ୍ୱାରା ତାକୁ ଛେଦନ କରାଯାଇପାରିବ ନାହିଁ। ଯଦିଓ ଶରୀରର ମୃତ୍ୟୁ ହୁଏ, ଆତ୍ମାର ମୃତ୍ୟୁ ହୁଏ ନାହିଁ। ତେଣୁ ଯେଉଁ ବ୍ୟକ୍ତି ଆତ୍ମତତ୍ତ୍ୱକୁ ଲାଭ କରିଛି, ଶରୀର ଚେତନାରୁ ମୁକ୍ତ ହୋଇଛି, ତେଣୁ ଶାରୀରିକ ଦୁଃଖ କଷ୍ଟ ତାକୁ କଷ୍ଟ ପ୍ରଦାନ କରିପାରେ ନାହିଁ। ସେପରି ବ୍ୟକ୍ତିକୁ ଜୀବନମୁକ୍ତ ବୋଲି କୁହାଯାଏ, ଜୀବିତ ଅବସ୍ଥାରେ ମଧ୍ୟ ସେ ମୁକ୍ତ ହୋଇଥାଏ। ଦୁଃଖେ ସ୍ୱନୁଦ୍ବିଗ୍ନ ମନା ସୁଖେ ସୁବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ ଧୀମୁନି ରୁଚ୍ୟତେ। ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଦୁଃଖରେ ଉଦ୍ବିଗ୍ନ ହୁଏ ନାହିଁ, ସଂସାରରେ ରହିଲେ ବିଭିନ୍ନ ପ୍ରକାର ଦୁଃଖ ଆସିବ, କିନ୍ତୁ ଯେଉଁ ବ୍ୟକ୍ତି ଆତ୍ମତତ୍ତ୍ୱରେ ସ୍ଥିତ ହୋଇଛି ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ, ଏବଂ ସୁଖରେ ଅତ୍ୟଧିକ ଆନନ୍ଦ ମଧ୍ୟ ଅନୁଭବ କରିବ ନା। ଦୁଃଖେ ସ୍ୱନୁଦ୍ବିଗ୍ନ ମନା ସୁଖେ ସୁବିଗତ ସ୍ପୃହ ବିତ ରାଗ ଭୟ କ୍ରୋଧ, ତାର ସମସ୍ତ ସାଂସାରିକ ଆସକ୍ତିରୁ ସେ ମୁକ୍ତ ହୋଇଛି। ପରିବାର ପ୍ରତି ଆସକ୍ତି, ପାରିବାରିକ ସଦସ୍ୟମାନଙ୍କ ପ୍ରତି ଆସକ୍ତି, ସାଂସାରିକ ବସ୍ତୁ ଭୋଗ ପ୍ରତି ଆସକ୍ତି, ଏଥିରୁ ସେ ମୁକ୍ତ ହୋଇଛି, ସେ ଅନାସକ୍ତ ହୋଇଛି ସମସ୍ତଙ୍କଠାରୁ। ବିତ ରାଗ ଭୟ ଏବଂ କ୍ରୋଧ ସେଥିରୁ ମଧ୍ୟ ସେ ମୁକ୍ତ, ତାହେଲେ ସେ ବ୍ୟକ୍ତି ସ୍ଥିତ ବି ତାର ବୁଦ୍ଧି ସ୍ଥିର ବୁଦ୍ଧି ହୋଇପାରେ, ସେ ଭଗବତ ଚିନ୍ତନରେ ସବୁ ସମୟରେ ରହିପାରେ। ଆତ୍ମାର ଯେ ନିତ୍ୟ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ, ତାଙ୍କ ସହିତ ସେ ଯୁକ୍ତ ହୋଇପାରେ ସବୁ ସମୟରେ, ଏଇ ସଂସାର ମଧ୍ୟରେ ଥାଇ ମଧ୍ୟ ଯେପରି କମଳ ପୁଷ୍ପ ଜଳ ମଧ୍ୟରେ ଥାଇ ମଧ୍ୟ ଜଳ ସ୍ପର୍ଶ କରେ ନା, କମଳ ପୁଷ୍ପରେ ଯଦି ଜଳବିନ୍ଦୁ ପଡ଼ିଲେ ସାଙ୍ଗେ ସାଙ୍ଗେ ତଳେ ପଡ଼ିଯିବ, ସେ ଧାରଣ କରିପାରିବ ନାହିଁ। ଠିକ ସେହିପରି ଜୀବନମୁକ୍ତ ବ୍ୟକ୍ତି ଏହି ସଂସାର ମଧ୍ୟରେ ପରିବାର ମଧ୍ୟରେ ରହି ମଧ୍ୟ ଅନାସକ୍ତ, ତେଣୁ ସେପରି ବ୍ୟକ୍ତି ସଂସାରର ଦୁଃଖ ସୁଖରେ ସେ ମ୍ରିୟମାଣ ହେବ ନାହିଁ। ସବୁ ସମୟରେ ଭଗବତ ଚିନ୍ତନରେ ଭଗବାନ କୃଷ୍ଣଙ୍କର ଚରଣାରବିନ୍ଦର ଚିନ୍ତା କରି ସେ ଦିବ୍ୟ ଚେତନାରେ ରହିଥିବ। ତେଣୁ ଜଡ଼ଭରତ ସେ ମହାରାଜ ରାହୁଗଣଙ୍କୁ ଏପରି ଉପଦେଶ ପ୍ରଦାନ କରି ତାଙ୍କୁ ଆତ୍ମତତ୍ତ୍ୱର ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ଏହି କଥା କହି ଯେତେବେଳେ ଜଡ଼ଭରତ ମୌନ ହୋଇଯାଉଛନ୍ତି ସେତେବେଳେ ରାହୁଗଣ ତାଙ୍କର ଭୁଲ ବୁଝିପାରିଛନ୍ତି। ସେ ଯେଉଁ ଶିବିକା ବାହକକୁ ଭାବୁଥିଲେ ଏହା କୌଣସି ଉନ୍ମତ୍ତ ବ୍ୟକ୍ତି, ପାଗଳ ବ୍ୟକ୍ତି, ଏହା ଜଡ଼ ବ୍ୟକ୍ତି ଏବଂ ତାକୁ ସେ ତାଙ୍କର ଶିବିକା ବାହନ କରିବାରେ ଲଗେଇଥିଲେ। ବର୍ତ୍ତମାନ ମହାରାଜ ରାହୁଗଣ ଭାବୁଛନ୍ତି ଯେ ଏ ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ହୋଇନପାରେ, ଇଏ ନିଶ୍ଚିତ ଭାବରେ କୌଣସି ମହାତ୍ମା ଏପରି ବେଶରେ, କାରଣ ଜଡ଼ଭରତଙ୍କର ବେଶ ଅତ୍ୟନ୍ତ ମଳିନ ଥିଲା, ଯଦି ବ୍ରାହ୍ମଣ କୂଳରେ ତାଙ୍କର ଜନ୍ମ ହୋଇଥିଲା ତାଙ୍କର ଯଜ୍ଞ ପବିତ୍ର ଅତ୍ୟନ୍ତ ମଳିନ ଏବଂ ତାଙ୍କର ବସ୍ତ୍ର ମଧ୍ୟ ମଳିନ, ଶରୀର ଧୂଳି ଧୂସରିତ ଏବଂ ତାଙ୍କର ଆଚରଣ ଜଡ଼ବତ ଆଚରଣ, ମୁଖ ବଧିର ପରି ଆଚରଣ। ତେଣୁ ମହାରାଜ ରାହୁଗଣ ଭାବୁଛନ୍ତି ଯେ ଏପରି ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ହୋଇନପାରେ, ଏହା ନିଶ୍ଚିତ ଭାବରେ କୌଣସି ମହାନ ବ୍ୟକ୍ତି ଏପରି ଜନସାଧାରଣଙ୍କୁ, ଜନସାଧାରଣଙ୍କ ନିକଟରୁ ଆତ୍ମଗୋପନ କରିବା ପାଇଁ ଏପରି ବେଶ ଧାରଣ କରି ସଂସାରରେ ବିଚରଣ କରୁଛନ୍ତି। ଯେପରି ଅଗ୍ନି ଭସ୍ମ ମଧ୍ୟରେ ଆଚ୍ଛାଦିତ ରହିଥିଲେ ଅଗ୍ନିର ତେଜକୁ କେହି ଦର୍ଶନ କରିପାରନ୍ତି ନାହିଁ, ଅଗ୍ନିର ତେଜ ଆଚ୍ଛାଦିତ ରହିଥାଏ, ଠିକ ସେହିପରି ଜଡ଼ଭରତଙ୍କର ତେଜ ଏହି ବାହ୍ୟ ଶରୀର ବା ଶାରୀରିକ ମଳିନତାରେ ଆଚ୍ଛାଦିତ ହୋଇ ରହିଛି। ତେଣୁ ସଙ୍ଗେ ସଙ୍ଗେ ମହାରାଜ ରାହୁଗଣ ସେ କାଳ ବିଳମ୍ବ ନ କରି ସେ ଶିବିକା ବାହକମାନଙ୍କୁ ଶିବିକା ବାହନ ବନ୍ଦ କରିବା ପାଇଁ ଆଦେଶ କଲେ। ଯେତେବେଳେ ଶିବିକା ବାହକମାନେ ଶିବିକାକୁ ତଳେ ରଖିଦେଲେ ସେତେବେଳେ ମହାରାଜ ରାହୁଗଣ ସେ ଶିବିକାରୁ ତଳକୁ ଓହ୍ଲେଇ ଆସି ସେ ଯାଇ ଜଡ଼ଭରତଙ୍କର ଚରଣରେ ନିପତିତ ହେଲେ। କାରଣ ମହାରାଜ ରାହୁଗଣ ଭାବୁଛନ୍ତି ମୋର ମହାନ ମସ୍ତକର ଭୁଲ ହେଇଗଲା, ମୁଁ ଏପରି ଜଣେ ମହାତ୍ମାଙ୍କୁ ମୋର ଶିବିକା ବାହନ କାର୍ଯ୍ୟରେ ନିୟୋଜିତ କଲି। କାରଣ ମହାରାଜ ରାହୁଗଣ ସେ ଧାର୍ମିକ ଥିଲେ ଏବଂ ଧର୍ମଶାସ୍ତ୍ର ସମ୍ବନ୍ଧରେ ତାଙ୍କର ଜ୍ଞାନ ଥିଲା ଏବଂ ତାଙ୍କର ଏ ଯାତ୍ରାର ଉଦ୍ଦେଶ୍ୟ ଥିଲା କପିଳ ମୁନିଙ୍କ ଆଶ୍ରମକୁ ଯାଇ ଆତ୍ମତତ୍ତ୍ୱ ଜ୍ଞାନ ଲାଭ କରିବା। ତେଣୁ ସେ ବୁଝିପାରିଲେ ଯେ ଏପରି ଜଣେ ମହାତ୍ମାଙ୍କ ଚରଣରେ ତାଙ୍କର ମସ୍ତବଡ଼ ଅପରାଧ ହୋଇଛି, ସେ ଏପରି ଜଣେ ମହାତ୍ମାଙ୍କୁ ତାଙ୍କର ସେବାରେ ନିୟୋଜିତ କରିଛନ୍ତି। ତେଣୁ ମହାରାଜ ରାହୁଗଣ ଜଡ଼ଭରତଙ୍କର ଚରଣ ସ୍ପର୍ଶ କରି ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। କାରଣ ମହାରାଜ ରାହୁଗଣ ଜାଣିଥିଲେ ଯେ କୌଣସି ମହାନ ଭଗବତ ଭକ୍ତଙ୍କ ଚରଣରେ ଅପରାଧ କଲେ କ'ଣ ଫଳ ପ୍ରାପ୍ତ ହୋଇଥାଏ ତାଙ୍କୁ ଜଣାଥିଲା। ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତି ଯେତେବେଳେ କୌଣସି ବୈଷ୍ଣବ ବା ଭଗବାନ କୃଷ୍ଣ ବା ବିଷ୍ଣୁଙ୍କର ଭକ୍ତଙ୍କ ଚରଣରେ ଅପରାଧ କରେ ତାର ବୈଷ୍ଣବ ଅପରାଧ ହୋଇଥାଏ ଏବଂ ଏପରି ଅପରାଧ ଦ୍ୱାରା ତାର ସମସ୍ତ ଆୟୁ ଯଶ ଐଶ୍ୱର୍ଯ୍ୟ ଏସବୁ ନଷ୍ଟ ହୋଇଯାଏ ତେଣୁ ବୈଷ୍ଣବ ଅପରାଧକୁ ଏକ ମତ୍ତହସ୍ତି ସଦୃଶ ତୁଳନା କରାଯାଇଛି ଯେପରି ଏକ ମତ୍ତହସ୍ତି କୌଣସି ଏକ ସୁନ୍ଦର ପୁଷ୍ପ ଉଦ୍ୟାନରେ ପ୍ରବେଶ କଲେ ସେହି ପୁଷ୍ପ ଉଦ୍ୟାନକୁ ଅତି ଅଳ୍ପ ସମୟ ମଧ୍ୟରେ ନଷ୍ଟଭ୍ରଷ୍ଟ କରିପକାଏ ଠିକ୍ ସେହିପରି ବୈଷ୍ଣବ ଅପରାଧ ବ୍ୟକ୍ତିର ସମସ୍ତ ଐଶ୍ୱର୍ଯ୍ୟ ଆୟୁ ଯଶ ଏବଂ ଆଶୀର୍ବାଦ ସବୁକିଛିକୁ ନଷ୍ଟଭ୍ରଷ୍ଟ କରିପକାଏ ଏପରିକି ବୈଷ୍ଣବ ଅପରାଧ ଦ୍ୱାରା ବ୍ୟକ୍ତିର ଅକାଳ ମୃତ୍ୟୁ ମଧ୍ୟ ହୋଇଥାଏ ଆୟୁ ଧର୍ମ ଯଶସ୍ତ୍ରିୟ ଲୋକାନାଂ ଆଶିଷ ଏବ ହନ୍ତି ସେୟାଂଶ ସର୍ବାଣୀ ପୁଂସା ମହତ୍ ଅତିକ୍ରମ ଯେତେବେଳେ ବ୍ୟକ୍ତି ମହତ୍ ପୁରୁଷଙ୍କର ଅତିକ୍ରମଣ କରେ ମହତ୍ ପୁରୁଷଙ୍କୁ ମହାନ ପୁରୁଷଙ୍କୁ ସମ୍ମାନ ପ୍ରଦର୍ଶନ କରେ ନାହିଁ ବା ସେମାନଙ୍କ ଚରଣରେ ଅପରାଧ କରେ ସେତେବେଳେ ତାର ଆୟୁ ଯଶ ସୁନ୍ଦର ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ଏସବୁ ନଷ୍ଟଭ୍ରଷ୍ଟ ହୋଇଯାଏ ତେଣୁ ମହାରାଜ ରଘୁବାଣ ଏ ତତ୍ତ୍ୱକୁ ଜାଣିଥିଲେ ଯେ ସେ ବର୍ତ୍ତମାନ ଯେଉଁ ଜଗଭରତଙ୍କ ଚରଣରେ ଅପରାଧ କରିଛନ୍ତି ତାର କୁଫଳ ବହୁତ ଦୂରନ୍ତକାର ସେ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ରାଜସମ୍ପଦକୁ ହରାଇ ବସିବେ ତାଙ୍କର ଆୟୁ ଯଶ ସବୁକିଛି ନଷ୍ଟ ହୋଇଯିବ ସୌନ୍ଦର୍ଯ୍ୟ ସବୁକିଛି ନଷ୍ଟ ହୋଇଯିବ ଆମେ ଯେପରି ସେଦିନ ଉଦାହରଣ ଦେଉଥିଲେ ଦୁର୍ବାସ ମୁନିଙ୍କର କଥା ସେ କିପରି ମହାରାଜ ଅମ୍ବରୀଶଙ୍କ ଚରଣରେ ଅପରାଧ କଲେ ଯାହାଫଳରେ ଏପରିକି ଭଗବାନ ବିଷ୍ଣୁଙ୍କ ନିକଟକୁ ଯିବା ପରେ ମଧ୍ୟ ଭଗବାନ ବିଷ୍ଣୁ ମଧ୍ୟ ତାଙ୍କୁ କ୍ଷମା କରିପାରିଲେ ନାହିଁ ବୈଷ୍ଣବ ଅପରାଧ ଏତେ ପ୍ରବଳ ଯେ ଏପରିକି ଭଗବାନ ମଧ୍ୟ ସେ ଅପରାଧକୁ କ୍ଷମା କରିପାରନ୍ତି ନାହିଁ ଭଗବାନ ବ୍ୟକ୍ତିର ଅନ୍ୟ ସମସ୍ତ ଅପରାଧକୁ କ୍ଷମା କରିପାରିବେ କିନ୍ତୁ ବୈଷ୍ଣବ ଅପରାଧକୁ ବା ବୈଷ୍ଣବ ଅପରାଧୀ ବ୍ୟକ୍ତିକୁ କ୍ଷମା କରନ୍ତି ନାହିଁ ଯେପର୍ଯ୍ୟନ୍ତ ସେ ଅପରାଧୀ ସେ ବୈଷ୍ଣବଙ୍କ ଚରଣରେ ଯାଇ ଅପରାଧର କ୍ଷମା ପ୍ରାର୍ଥନା ନ କରିଛି ସେପର୍ଯ୍ୟନ୍ତ ଭଗବାନ ମଧ୍ୟ ତାକୁ କ୍ଷମା ପ୍ରାର୍ଥନା କରନ୍ତି ନାହିଁ କ୍ଷମା ପ୍ରଦାନ କରନ୍ତି ନାହିଁ ତେଣୁ ମହାରାଜ ରଘୁବାଣ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ସେ ଜଡ଼ଭରତଙ୍କର ପଦ ତଳରେ ନିପତିତ ହୋଇ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି ତେଣୁ ମହାରାଜ ରଘୁବାଣ କହୁଛନ୍ତି ନାହଂ ସଶଙ୍କେ ସୁରରାଜ ବଜ୍ରା କହୁଛନ୍ତି ହେ ବ୍ରାହ୍ମଣ ମୁଁ ସୁରରାଜ ଅର୍ଥାତ୍ ସ୍ୱର୍ଗର ରାଜା ଇନ୍ଦ୍ରଙ୍କର ବଜ୍ରକୁ ମଧ୍ୟ ଭୟ କରେ ନାହିଁ ସମସ୍ତେ ବଜ୍ରକୁ ଭୟ କରିଥାନ୍ତି ଇନ୍ଦ୍ରଙ୍କର ବଜ୍ରକୁ ଅନେକ ସମୟରେ ବଜ୍ରପାତ ହୁଏ ଲୋକଙ୍କର ମୃତ୍ୟୁ ହୋଇଯାଏ ବଜ୍ରପାତ ଏବେ ବି ଅନେକ ସମୟରେ ବର୍ଷା କାଳରେ ଯେତେବେଳେ ବଜ୍ରପାତ ହୁଏ ଅନେକ ଲୋକଙ୍କର ମୃତ୍ୟୁ ହୁଏ ଇନ୍ଦ୍ରଙ୍କର ବଜ୍ର କେବେ ନିଷ୍ଫଳ ହୁଏ ତେଣୁ ମହାରାଜ ରାହୁଗଣ ସେ କହୁଛନ୍ତି ମୁଁ ଇନ୍ଦ୍ରଙ୍କର ବଜ୍ରକୁ ମଧ୍ୟ ଭୟ କରୁ ତେଣୁ ସେ କହୁଛନ୍ତି ଯେ ମୁଁ ଶୂଳପାଣିଙ୍କର ଶୂଳକୁ ମଧ୍ୟ ଭୟ କରେ ଶୂଳପାଣି ଶିବଙ୍କର ତ୍ରିଶୂଳକୁ ମଧ୍ୟ ମୁଁ ଭୟ କରେ ବା ଜମସ୍ୟ ଦଣ୍ଡା ଜମରାଜଙ୍କର ଦଣ୍ଡକୁ ମଧ୍ୟ ମୁଁ ଭୟ କରେ। ଏପରିକି ନାଗ୍ନି ନ ଅଗ୍ନି ଅର୍କ, ଅଗ୍ନିକୁ ମଧ୍ୟ ମୁଁ ଭୟ କରେ ନା, ଅର୍କ ସୂର୍ଯ୍ୟଙ୍କୁ ମଧ୍ୟ ମୁଁ ଭୟ କରେ ନା। ସୋମ ନୀଳ ବିତ୍ତ ପାସ୍ତ୍ର, ସୋମ ଅର୍ଥାତ୍ ଚନ୍ଦ୍ର, ଚନ୍ଦ୍ରଙ୍କର ଅସ୍ତ୍ର, ଅନୀଳ ବାୟୁଙ୍କର ଅସ୍ତ୍ର, ଏବଂ ବିତ୍ତକ ଅର୍ଥାତ୍ କୁବେର ଦେବତାମାନଙ୍କର ଟ୍ରେଜର କୋଷାଧ୍ୟକ୍ଷ, ବିତ୍ତକ କୁବେରଙ୍କର ଅସ୍ତ୍ରକୁ ମଧ୍ୟ ମୁଁ ଭୟ କରେ। ତାହେଲେ ସେ କାହାକୁ ଭୟ କରୁଛନ୍ତି ନା, ଶଙ୍କେ ଭୂଷମ ମୁଁ ଅତ୍ୟନ୍ତ ଭୟ କରୁଛି ବ୍ରହ୍ମକୁଳ ଅବମାନ। ବ୍ରହ୍ମକୁଳର ଅର୍ଥାତ୍ ଯେଉଁମାନେ ଭଗବାନ ବ୍ରହ୍ମଙ୍କୁ ଜାଣିଛନ୍ତି, ଭଗବାନଙ୍କୁ ଜାଣିଛନ୍ତି, ଭଗବାନଙ୍କର ଭକ୍ତ ବ୍ରାହ୍ମଣ, ସେମାନଙ୍କର ଅବମାନକୁ ମୁଁ ବହୁତ ଭୟ କରେ। କାରଣ ସେମାନଙ୍କର ଅପମାନ ଦ୍ୱାରା, ଅବମାନନା ଦ୍ୱାରା ଯେଉଁ ଫଳ ପ୍ରାପ୍ତ ହେବ ତାହା ଅତ୍ୟନ୍ତ ବିଷମ ଫଳ। ଏସବୁ ଦେବତାମାନଙ୍କର ଅସ୍ତ୍ର ଦ୍ୱାରା ବ୍ୟକ୍ତିର ମୃତ୍ୟୁ ହୋଇପାରେ, କିନ୍ତୁ ବୈଷ୍ଣ ଅପରାଧ ଦ୍ୱାରା ବ୍ୟକ୍ତିର କେବଳ ଯେ ମୃତ୍ୟୁ ହେବ ତା ନୁହେଁ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ସେହି ବୈଷ୍ଣବ ଅପରାଧ ଫଳରେ ସେ ଅନେକ ଦୁଃଖ କଷ୍ଟ ଭୋଗ କରିବ। ତେଣୁ ଏ ଦେବତାମାନଙ୍କ ଅସ୍ତ୍ରରେ ଥରେ ମୃତ୍ୟୁ ହେବ, କିନ୍ତୁ ବୈଷ୍ଣବ ଅପରାଧ ଦ୍ୱାରା ବାରମ୍ବାର ମୃତ୍ୟୁ ହେବ, ବାରମ୍ବାର କଷ୍ଟ ଭୋଗ କରିବାକୁ ପଡିବ। ସେଥିପାଇଁ ମହାରାଜ ରାହୁଗଣ ସେ ଜଳଭରତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି, ହେ ବ୍ରାହ୍ମଣ ମୋତେ ଆପଣ କ୍ଷମା ପ୍ରଦାନ କରନ୍ତୁ, କାରଣ ଆପଣଙ୍କର ମହତ୍ତ୍ୱକୁ ମୁଁ ଜାଣିପାରି ନଥିଲି, ସେଥିପାଇଁ ଆପଣଙ୍କୁ ମୋର ସେବିକା ବାହକ କାର୍ଯ୍ୟରେ ନିଯୁକ୍ତ କରିଥିଲି। ତେଣୁ ଆପଣ କିଏ, ଏ ଦେଶରେ ଏଇ ସଂସାରରେ ବିଚରଣ କରୁଛନ୍ତି କାହିଁକି? ଆପଣ କଣ ସେହି କପିଳ ମୁନି ବା କୌଣସି ମହାତ୍ମା ଏହି ସଂସାରରେ ଆତ୍ମଗୋପନ କରି ବିଚରଣ କରୁଛନ୍ତି କି? ସେତେବେଳେ ଜଳଭରତ ମହାରାଜ ରହୁଗଣଙ୍କୁ କହୁଛନ୍ତି, ଅକୋବିଦ କବିତ ବାହାଦ ବାହାଦାନ, ତୁମେ ପ୍ରକୃତରେ ଅକବିଦ, ତୁମେ ବୁଦ୍ଧିମାନ ଲୋକ ନୁହଁ, କିନ୍ତୁ କବିତ ବାହାଦ ବାହାଦାନ, କିନ୍ତୁ ବୁଦ୍ଧିମାନ ବିଜ୍ଞ ବ୍ୟକ୍ତି ଭଳି କଥା କହୁଛି। ଯେପରି ଅର୍ଜୁନକୁ ମଧ୍ୟ ଠିକ ଏହିପରି ଭଗବାନ କୃଷ୍ଣ ଭର୍ସନା କରିଥିଲେ, ଏହିଭଳି କଥା କହି ଅସତ୍ୟାନ ଅନ୍ନ ଶୋଚସ୍ତମ ପ୍ରଜ୍ଞାବାଦଂଶ ଭାଷ। ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଲେ, ଯେତେବେଳେ ଅର୍ଜୁନ କହିଲେ ଯେ ହେ କୃଷ୍ଣ ମୁଁ ଆଉ ଯୁଦ୍ଧ କରିବିନି, ସେ ବହୁତ ସୁନ୍ଦର ତର୍କ ଦେଲେ ଅର୍ଜୁନ, ବହୁତ ଧାର୍ମିକ ତର୍କ। ଅର୍ଜୁନଙ୍କର ତର୍କ ଯେକୌଣସି ବ୍ୟକ୍ତି ଶ୍ରବଣ କରିବ ସେ ପ୍ରଭାବିତ ହୋଇଯିବ ଯେ ଅର୍ଜୁନ ଠିକ କଥା କହୁଛନ୍ତି। ସେ ଯୁଦ୍ଧ ନ କରିବା ପାଇଁ ଯେଉଁ ସବୁ ତର୍କ ଦେଇଛନ୍ତି ଅର୍ଜୁନ, ସେ ସବୁ ଧାର୍ମିକ ତର୍କ ଦେଉଛନ୍ତି। ସେ କହୁଛନ୍ତି ମୁଁ ଯଦି ସବୁ ଲୋକମାନଙ୍କୁ ଯୁଦ୍ଧରେ ବଧ କରିବି, ତାହେଲେ ସମସ୍ତ କୁଳ ସ୍ତ୍ରୀମାନେ ବିଧବା ହୋଇଯିବେ, ଏବଂ କୁଳ ସ୍ତ୍ରୀମାନେ ବିଧବା ହୋଇଗଲେ କୁଳ ଧର୍ମ ନଷ୍ଟ ହୋଇଯିବ, ଆଉ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ, ପିଣ୍ଡଦାନ ଦେବା ପାଇଁ କେହି ରହିବେ, ଏବଂ କୁଳରେ ଅଧର୍ମ ପରିବ୍ୟାପ୍ତ ହେବ। ତେଣୁ ଯେତେବେଳେ ଅଧର୍ମ ପରିବ୍ୟାପ୍ତ ହେବ କୁଳରେ, ସେତେବେଳେ କଣ ହେବ, ଅଧର୍ମ ଆବିର୍ଭାବ କୃଷ୍ଣ ପ୍ରଦୂଷନ୍ତି କୁଳ ସ୍ତ୍ରୀ, ସ୍ତ୍ରୀ ସୁଦୁଷ୍ଟା ସୁବାଶ୍ରୟ ଜାୟତେ ବର୍ଣ୍ଣ ଶଙ୍କର। ତେଣୁ ଅର୍ଜୁନ କହୁଛନ୍ତି ଯେ ଯେତେବେଳେ କୁଳରେ ଅଧର୍ମ ପରିବ୍ୟାପ୍ତ ହେବ କୁଳସ୍ତ୍ରୀମାନେ ଦୂଷିତ ହେବେ, ଏବଂ କୁଳସ୍ତ୍ରୀମାନେ ଦୂଷିତ ହେଲେ ସେମାନଙ୍କଠାରେ ବର୍ଣ୍ଣଶଙ୍କର ସବୁ ଉତ୍ପନ୍ନ ହେବେ, ଯାହାଫଳରେ ସମାଜରେ ଅଶାନ୍ତିର ବାତାବରଣ ପରିବ୍ୟାପ୍ତ, ବିଭ୍ରାଟ ସୃଷ୍ଟି ହେବ। ତେଣୁ ଆଜିକାଲି ଆମେ ସେଇ ଦେଖୁଛୁ ଅଧିକାଂଶ ସବୁ ବର୍ଣ୍ଣସଂକର। ତେଣୁ ଆଜିକାଲିର ସମାଜରେ ଆମେ ଶାନ୍ତିର ଆଶା କରିପାରିବା ନାହିଁ। ସେଥିପାଇଁ ପ୍ରାଚୀନ ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ସ୍ତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା, ସେମାନଙ୍କର ସତୀତ୍ୱ କିପରି ରକ୍ଷା ହେବ ସେଥିପାଇଁ ତାଙ୍କୁ ବାଲ୍ୟକାଳରୁ ସୁରକ୍ଷା ପ୍ରଦାନ କରାଯାଉଥିଲା, ଯାହାଫଳରେ ସେମାନଙ୍କଠାରୁ ଯେଉଁ ସନ୍ତାନମାନେ ଉତ୍ପନ୍ନ ହେବେ ସେମାନେ ଧାର୍ମିକ ଏବଂ ଭଦ୍ର ସନ୍ତାନ ଉତ୍ପନ୍ନ ହେବେ ଏବଂ ସେପରି ସନ୍ତାନମାନଙ୍କ ଦ୍ୱାରା ସମାଜରେ ଏକ ଶାନ୍ତିପୂର୍ଣ୍ଣ ସମାଜର ପରିକଳ୍ପନା କରାଯାଇପାରିବ। କିନ୍ତୁ ସ୍ତ୍ରୀ ଲୋକମାନେ ଦୂଷିତ ହେଲେ ଯେଉଁ ବର୍ଣ୍ଣସଂଘର ସୃଷ୍ଟି ହେବେ ସେମାନେ ସମାଜରେ ବିଭିନ୍ନ ବିଭ୍ରାଟ ସୃଷ୍ଟି କରିବେ, ହତ୍ୟାକାଣ୍ଡ ବଳାତ୍କାର ଏସବୁ ସେମାନଙ୍କ ଦ୍ୱାରା ହେବ। ତେଣୁ ସେପରି ସମାଜରେ କେବେ ଶାନ୍ତିର ଆଶା କରାଯାଇପାରିବ ନାହିଁ। ସେଥିପାଇଁ ସ୍ତ୍ରୀ ଲୋକମାନଙ୍କୁ ବାଲ୍ୟକାଳରେ ପିତାଙ୍କର ସୁରକ୍ଷାରେ ସେମାନେ ରହିଥାନ୍ତି, ଯୁବାବସ୍ଥାରେ ସ୍ୱାମୀର ସୁରକ୍ଷାରେ ରହିଥାନ୍ତି ଏବଂ ବୃଦ୍ଧାବସ୍ଥାରେ ପୁତ୍ରର ସୁରକ୍ଷାରେ ରହିଥାନ୍ତି। ତେଣୁ ଏପରି ଅବସ୍ଥାରେ ସମାଜ ଶାନ୍ତିପ୍ରିୟ ସମାଜ ହୋଇପାରେ। ତେଣୁ ଅର୍ଜୁନ ଏକ ବହୁତ ବଡ଼ ତର୍କ ପ୍ରଦାନ କରୁଛନ୍ତି କୃଷ୍ଣଙ୍କୁ ଯେ ଏସବୁ ବିଭ୍ରାଟ ସୃଷ୍ଟି ହୋଇଯିବ ସମାଜରେ, ଯେତେବେଳେ ଅଧର୍ମ ପରିବ୍ୟାପ୍ତ ହେବ, ବର୍ଣ୍ଣଶଙ୍କର ମାନେ ଉତ୍ପନ୍ନ ହେବେ। ତେଣୁ ଏସବୁ ତର୍କ ଯେତେବେଳେ ଭଗବାନ କୃଷ୍ଣ ଶ୍ରବଣ କରୁଛନ୍ତି ଅର୍ଜୁନଙ୍କ ମୁଖରୁ, ଭଗବାନ କୃଷ୍ଣ କହୁଛନ୍ତି ଅସତ୍ୟ ଅନ୍ନ ସୋଚସ୍ତମ ପ୍ରଜ୍ଞାବାଦ ସଭାସ। ହେ ଅର୍ଜୁନ, ତୁମେ ବହୁତ ବିଜ୍ଞ ବ୍ୟକ୍ତି ଭଳି କଥା କହୁଛ, ପଣ୍ଡିତ ବ୍ୟକ୍ତି ଭଳି କଥା କହୁଛ, ପ୍ରଜ୍ଞାବାଦ ସଭାସ, କିନ୍ତୁ ତୁମ କାର୍ଯ୍ୟରେ ତୁମେ ବିଜ୍ଞ ବ୍ୟକ୍ତି ଭଳି କାର୍ଯ୍ୟ କରୁନା। କଣ ତାହେଲେ ଅର୍ଜୁନ କାର୍ଯ୍ୟ କରୁନାହାନ୍ତି? ଏତେ ତାଙ୍କର ହୃଦୟ ଦ୍ରବୀଭୂତ ହୋଇଯାଇଛି, ଯୁଦ୍ଧରେ ଏତେ ସବୁ ଲୋକଙ୍କର ବଧ କରିବେ ନାହିଁ ବୋଲି ମନା କରିଦେଇଛନ୍ତି ଅର୍ଜୁନ, ତାଙ୍କର ଧନୁକୁ ବର୍ତ୍ତମାନ ରଖିଦେଇଛନ୍ତି ରଥ ଉପରେ, କୌରବ ପକ୍ଷରେ ସବୁ ଅପେକ୍ଷା କରି ବସୁଛନ୍ତି କଣ ଘଟଣା ଘଟୁଛି। ଦୁଇ ପକ୍ଷରେ ଶଙ୍ଖନାଦ ହେଇ ଚାଲିଛି, ଯୁଦ୍ଧ ଆରମ୍ଭ ହେବା କଥା, କିନ୍ତୁ ଅର୍ଜୁନ ଧନୁ ରଖିଦେଇ ପଛରେ କାନ୍ଦୁଛନ୍ତି, ରଥ ଉପରେ ଅସ୍ତ୍ର ବିମୋଚନ କରୁଛନ୍ତି, ତାଙ୍କର ହୃଦୟ ତ ବିଗଳିତ ହେଇଯାଇଛି ଅନ୍ୟର ଦୁଃଖ ଦେଖି। ସେ ପରିକଳ୍ପନା କରୁଛନ୍ତି ଏମାନଙ୍କର ସବୁ ବଧ ହେଲେ କଣ ହେବ, କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ଅସତ୍ୟ ଅନ୍ନ ସ୍ୱତସ୍ତ। ହେ ଅର୍ଜୁନ, ତୁମେ ଯେଉଁମାନେ ସୂଚନା ଯୋଗ୍ୟ ନୁହନ୍ତି ତୁମେ ସେମାନଙ୍କ ପାଇଁ ସୂଚନା କରୁଛ, ଅସତ ଏଣେ ପଣ୍ଡିତ ବ୍ୟକ୍ତି ପରି କଥା କହୁଛ, କାହିଁକି ସେମାନେ ସୂଚନା କରିବାର ଯୋଗ୍ୟ ନୁହନ୍ତି? କାରଣ ସେମାନେ ସମସ୍ତ ଅଧର୍ମ ପକ୍ଷର ଆଶ୍ରୟ ଗ୍ରହଣ କରିଛନ୍ତି, ଅଧର୍ମର ପାଇଁ ଅଧର୍ମ ପାଇଁ ଯୁଦ୍ଧ କରୁଛନ୍ତି। ଏହି କୁରୁକ୍ଷେତ୍ରର ଯୁଦ୍ଧ ଏହା ହେଉଛି ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ, ଗୋଟିଏ ପାରିବାରିକ ଯୁଦ୍ଧ ନୁହଁ। ଗୋଟିଏ ପକ୍ଷରେ ଧର୍ମ ଏବଂ ଧର୍ମର ପ୍ରତିନିଧିତ୍ୱ କରୁଛନ୍ତି ଯୁଧିଷ୍ଠିର ମହାରାଜ, କୃଷ୍ଣଙ୍କର ପରମ ଭକ୍ତ ପାଣ୍ଡବଗଣ, ଅନ୍ୟ ପକ୍ଷରେ ଦୁରାଚରି ଦୁର୍ଯ୍ୟୋଧନ, ସେ ଅଧର୍ମର ପ୍ରତିନିଧିତ୍ୱ କରୁଛି, କଳିର ପ୍ରତିନିଧିତ୍ୱ କରୁଛି, ଏବଂ ତା ପକ୍ଷରେ ଯେଉଁମାନେ ଏକତ୍ରିତ ହୋଇଛନ୍ତି ସମସ୍ତେ ଅଧର୍ମର ପକ୍ଷ ଗ୍ରହଣ କରିଛନ୍ତି। ତେଣୁ କୁରୁକ୍ଷେତ୍ରର ଏହି ଯେଉଁ ଯୁଦ୍ଧ ଏହା ହେଉଛି ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ। ଏପରିକି ଭୀଷ୍ମଦେବ, ସେ ମଧ୍ୟ ଭଗବାନଙ୍କର ପରମ ଭକ୍ତ, କିନ୍ତୁ ସେ ମଧ୍ୟ ଆଜି ଅଧର୍ମର ପକ୍ଷ ଗ୍ରହଣ କରିଛନ୍ତି। କାରଣ ଭୀଷ୍ମଦେବ ତାଙ୍କର ପ୍ରତିଜ୍ଞାରେ ବନ୍ଧା ହୋଇଥିଲେ, କୁରୁ ରାଜସିଂହାସନକୁ ସୁରକ୍ଷା ପ୍ରଦାନ କରିବେ। ତେଣୁ ବର୍ତ୍ତମାନ ଯେତେବେଳେ କୁରୁ ରାଜସିଂହାସନ ଅଧର୍ମ ହାତରେ ଚାଲିଗଲା, ତାଙ୍କୁ ବର୍ତ୍ତମାନ ସେ ବାଧ୍ୟ ଅଧର୍ମକୁ ଅଧର୍ମର ପକ୍ଷ ସମର୍ଥନ କରିବା ପାଇଁ, ଯାହାଫଳରେ ଏମାନେ ସମସ୍ତେ ଏତେ ବଡ ବଡ ସବୁ ଯୋଦ୍ଧା, ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ପାଣ୍ଡବ ପକ୍ଷରେ ଏପରି କୌଣସି ଯୋଦ୍ଧା ନଥିଲେ, ଏପରିକି ଅର୍ଜୁନ ମଧ୍ୟ ନୁହନ୍ତି, ଯିଏକି ଭୀଷ୍ମଦେବଙ୍କୁ ଯୁଦ୍ଧରେ ହରାଇ ପାରିଥାନ୍ତେ ବା ତାଙ୍କର ବଧ କରିପାରିଥାନ୍ତେ, ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିବା ପାଇଁ କେହି ନଥିଲେ ପାଣ୍ଡବ ପକ୍ଷରେ, କର୍ଣ୍ଣକୁ ବଧ କରିବା ପାଇଁ ମଧ୍ୟ ଅର୍ଜୁନ ସମକକ୍ଷ ନଥିଲେ, କିନ୍ତୁ ଏସବୁ ସତ୍ୟ ଯେହେତୁ ଭଗବାନ କୃଷ୍ଣ ଧର୍ମର ପକ୍ଷ ସମର୍ଥନ କରିଛନ୍ତି, ତେଣୁ ତାଙ୍କମାନେ ଏତେ ବଡ ଯୁଦ୍ଧରେ ବିଜୟୀ ହେଲେ, ଏମାନେ ସମସ୍ତ ଯୁଦ୍ଧରେ ନିହତ ହେଲେ, କାରଣ ଅଧର୍ମର ପକ୍ଷ ସମର୍ଥନ କରିଛନ୍ତି, ତେଣୁ ଧର୍ମର ଅବଶ୍ୟ ଜୟ ହେବ। ତେଣୁ ଏମାନଙ୍କର ମୃତ୍ୟୁ ପ୍ରକୃତ ପକ୍ଷେ ଶୋଚନା ଯୋଗ୍ୟ ନୁହେଁ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ଯେଉଁମାନଙ୍କର ମୃତ୍ୟୁ ଶୋଚନା ଯୋଗ୍ୟ ନୁହେଁ, ତୁମେ ସେମାନଙ୍କ ପାଇଁ ଶୋଚନା କରି ଏଣେ ବିଜ୍ଞ ବ୍ୟକ୍ତି ପରି କଥା କହୁଛ। ଆଉ ଯଦି ବା ସେମାନେ ଶୋଚନା ଯୋଗ୍ୟ ହୁଅନ୍ତି, ତାହେଲେ ସେମାନେ ସେମାନଙ୍କର ଶରୀରର ବିନାଶ ହେବ, ଆତ୍ମାର ତ ବିନାଶ ହେଉନି। ତେଣୁ ଭଗବାନ କୃଷ୍ଣ ଆତ୍ମତତ୍ତ୍ୱର ବ୍ୟାଖ୍ୟା କରୁଛନ୍ତି ଅର୍ଜୁନ। ଠିକ ସେହିପରି ଆମେ ଦେଖିବା ଯେ ଜଗଭରତ ସେ ମହାରାଜ ରଘୁବଣଙ୍କୁ ଏହିପରି ଭର୍ତ୍ସନା କରୁଛନ୍ତି, ଅକଳ ବିଦାୟ। ତେଣୁ ଜଗଭରତ କହୁଛନ୍ତି ଯେ ହେ ରାଜନ, ପ୍ରକୃତ ପକ୍ଷେ ତୁମେ ନିଜକୁ ରାଜା ବୋଲି ଜ୍ଞାନ କରୁଛ ଏବଂ ମୋତେ ତୁମର ଭୃତ ବୋଲି ଜ୍ଞାନ କରୁଥିଲ, କିନ୍ତୁ ଏ ହେଉଛି ଅସ୍ଥାୟୀ ସ୍ଥିତି। ଆଜି ତୁମେ ରାଜା ହେଇଛ, ତୋତେ ଭୃତ ବୋଲି ଜ୍ଞାନ କରୁଛ, ମୁଁ କାଲି ରାଜା ହେଇପାରେ, ତୁମର ରାଜ ସମ୍ପଦ ଚାଲି ଯାଇପାରେ, ମୁଁ କାଲି ରାଜା ହେଇପାରେ, ତୁମେ ମୋର ଭୃତ ହେଇପାର। ତେଣୁ ତୁମର ଯେଉଁ ଅଭିମାନ, ରାଜାର ଅଭିମାନ, ଏ ଅଭିମାନ ତୁମର ଠିକ ନୁହେଁ। ତୁମେ ଭାବୁଛ ତୁମେ ଏଇ ଶିବିକା ବାହକ ମାନଙ୍କର ଉପକାର କରୁଛ, କିନ୍ତୁ ତୁମେ ଭୁଲି ଯାଉଛ ଯେ ତୁମେ ତୁମର ରାଜଶକ୍ତିର ଅପବ୍ୟବହାର କରୁଛ। ଏଇ ଶିବିକା ବାହକ ମାନଙ୍କୁ ତୁମେ ବଳପୂର୍ବକ ଭରି ନେଇ ତୁମର ଶିବିକା ବାହନ କାର୍ଯ୍ୟରେ ନିୟୋଜିତ କରିଛ, ସେମାନଙ୍କୁ ତୁମେ କୌଣସି ପ୍ରାପ୍ୟ ପାଉଣା ଦେଉନା, ସେମାନେ ଶିବିକା ବାହକ କାର୍ଯ୍ୟର ପ୍ରତିଫଳରେ ତୁମଠାରୁ କିଛି ପାଉନାହାନ୍ତି, ତା ଅର୍ଥ ତୁମେ ତାଙ୍କୁ ବେଠି ଖଟାଉଛ, ତୁମେ ତାଙ୍କଠାରୁ ଶ୍ରମ ଗ୍ରହଣ କରୁଛ, ତାର ପ୍ରତିଫଳ କିଛି ଦେଉନାହ, ଅଥଚ ତୁମେ ଭାବୁଛ ଯେ ତୁମେ ସେମାନଙ୍କର ଉପକାର କରୁଛ। ଏହା ହେଉଛି ତୁମର ଭ୍ରମ। ତେଣୁ ଜଗଭରତ କହୁଛନ୍ତି ଯେ ହେ ରାଜନ, ଏ ଶରୀର ହେଉଛି ଅସ୍ଥାୟୀ, ଏ ଶରୀର ସମ୍ବନ୍ଧିତ ସମସ୍ତ ବସ୍ତୁକୁ ତୁମେ ଯେଉଁ ମୋର ବୋଲି ଭାବୁଛ, ଜୀବସ୍ୟ ମୋହୟଂ ଅହଂ ମମେତି, ଏହା ହେଉଛି ତୁମର ଭ୍ରମ। ତୁମେ ଏ ଶରୀରରେ ରହି ଭାବୁଛ ତୁମେ ରାଜପୁରୁଷ, କିନ୍ତୁ ଏ ଶରୀର କେତେବେଳେ ନଷ୍ଟ ହୋଇଯିବ, ତୁମେ ଆଉ ରାଜପୁରୁଷ ରହିବ ନାହିଁ। ତୁମର କର୍ମ ଅନୁସାରେ ଆଜି ତୁମେ ଏ ଜନ୍ମରେ ରାଜପୁରୁଷ ହେଇଛ, ପରବର୍ତ୍ତୀ ଜନ୍ମରେ ହୁଏତ କୁକୁର ହେଇ ଜନ୍ମଗ୍ରହଣ କରିପାର। ତୁମର କର୍ମ ଅନୁସାରେ ତୁମେ ପରଜନ୍ମରେ କୁକୁର ହେଇ ଜନ୍ମଗ୍ରହଣ କରିପାର। ତେଣୁ ଏ ଜନ୍ମରେ ରାଜପୁରୁଷର ଶରୀର, ଅନ୍ୟ ଜନ୍ମରେ କୁକୁରର ଶରୀର, ତେଣୁ ଏହା ପରିବର୍ତ୍ତିତ ହେଉଛି। ତେଣୁ ତୁମର ଅହଙ୍କାର କେଉଁଠି ନାହିଁ, ଯେତେବେଳେ ତୁମର ଏଇ ଆତ୍ମତତ୍ତ୍ୱ ଜ୍ଞାନ ନ ହେଇଛି, ତୁମେ ନିଜକୁ ଜାଣିନ ତୁମେ କିଏ, ଏବଂ ତୁମର ସମ୍ବନ୍ଧ ପ୍ରକୃତ ପକ୍ଷେ କାହା ସହିତ ରହିଛି। ଆମେ ଯେତେବେଳେ ଭୌତିକ ସଂସାରରେ ଜନ୍ମଗ୍ରହଣ କରୁଛେ, ଆମର ସବୁ ଶାରୀରିକ ସମ୍ବନ୍ଧ ସୃଷ୍ଟି ହେଉଛି। ଆମେ ଯେଉଁ ପରିବାରରେ ଜନ୍ମଗ୍ରହଣ କରୁଛେ, ଆମେ ଭାବୁଛେ ଏ ପରିବାର ମୋର, ଏମାନେ ହେଉଛନ୍ତି ମୋର ପିତାମାତା, ଇଏ ମୋର ପତ୍ନୀ, ଇଏ ମୋର ପୁତ୍ର ସନ୍ତାନ କନ୍ୟା, ଇଏ ମୋର ବନ୍ଧୁବାନ୍ଧବ, ମୁଁ ଏଇ ସ୍ଥାନରେ ଜନ୍ମଗ୍ରହଣ କରିଛି, ଇଏ ମୋର ଜନ୍ମଭୂମି, ମୁଁ ଏଇ ଦେଶରେ ଜନ୍ମ ଗ୍ରହଣ କରିଛି, ଇଏ ମୋର ମାତୃଭୂମି। କିନ୍ତୁ ପ୍ରତିଟି ଜନ୍ମରେ ଏସବୁ ପରିବର୍ତ୍ତିତ ହୋଇଯାଉଛି, ଏ ଶାରୀରିକ ସମ୍ବନ୍ଧ ମଧ୍ୟ ବଦଳି ଦେଉଛି। ତେଣୁ ତୁମର ଏ ମିଥ୍ୟା ଓ ଅଭିମାନ କାହା ପାଇଁ, ପ୍ରକୃତ ପକ୍ଷେ ଜୀବର ପ୍ରକୃତ ଅଭିମାନ, ମୁଁ ହେଉଛି କୃଷ୍ଣ ଦାସ, କୃଷ୍ଣଙ୍କର ସେବକ, ଜୀବର ସ୍ୱରୂପ ହେ କୃଷ୍ଣ ନିଶ୍ଚୟ ଦାସ, ଜୀବର ପ୍ରକୃତ ସ୍ୱରୂପ ହେଉଛି କୃଷ୍ଣଙ୍କର ନିତ୍ୟ ସେବକ। ସେ ଅଭିମାନ ହେବା କଥା ଯେ ମୁଁ କୃଷ୍ଣଙ୍କର ସେବକ। ଏ ଶରୀର ବଦଳିବ, ଶରୀର ସହିତ ସମ୍ପର୍କ ମଧ୍ୟ ବଦଳିବ, କିନ୍ତୁ ଆତ୍ମାର ଭଗବାନଙ୍କ ପ୍ରତି ଯେଉଁ ନିତ୍ୟ ସମ୍ପର୍କ ସେ କେବେ ପରିବର୍ତ୍ତିତ ହେବ। ପ୍ରତ୍ୟେକ ଜନ୍ମରେ ଆମର ପାରିବାରିକ ସମ୍ପର୍କ ବଦଳି ଯାଉଛି, ପିତାମାତା ବଦଳି ଯାଉଛନ୍ତି, କିନ୍ତୁ ଭଗବାନ କୃଷ୍ଣ ଯେ ଆମର ପରମ ପିତା ସେ ସମ୍ପର୍କ ପରିବର୍ତ୍ତିତ କୌଣସି ଜନ୍ମରେ ହେବ ନାହିଁ। ତେଣୁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ପିତା ଅସ୍ତ ଜଗତ ମାତା ଧାତା ପିତା ମହ, ମୁଁ ସମସ୍ତ ଜଗତର ପିତା, ପରମ ପିତା, ଅହଂ ବୀଜ ପ୍ରଦ ପିତା, ମୁଁ ବୀଜ ପ୍ରଦାନକାରୀ ପିତା ସମସ୍ତ ପ୍ରାଣୀମାନଙ୍କର, ପ୍ରାଣୀମାନଙ୍କର ମାତା ଧାତା ପିତା ମହ ସବୁ କିଛି। ତେଣୁ ପ୍ରକୃତରେ ଯଦି କେହି ପିତାମାତାଙ୍କର ସେବା କରିବାକୁ ଚାହେଁ ତାହେଲେ ମୋର ସେବା କରିବା ଉଚିତ, କୃଷ୍ଣଙ୍କର ସେବା କରିବା ଉଚିତ, ସେ ହେଉଛନ୍ତି ପ୍ରକୃତ ଆମର ପିତାମାତା, ତାଙ୍କର ସେବା ହେଲେ ଆମେ ସମସ୍ତେ ସୁଖୀ ହେଇପାରିବେ। ଯଥା କରୁ ମୂଳ ନିଶ୍ଚେଚନ କୃଷ୍ଣ ତତ୍କ୍ରମ ଭୋଜ ପୋଷାକ, କୃଷ୍ଣ ସନ୍ତୁଷ୍ଟ ହେଲେ ସମସ୍ତ ଯସ୍ମିନ୍ ତୁଷ୍ଟେ କିଂ ଅପ୍ରାପ୍ତଂ ଜଗତାଂ ନିଶ୍ୱର ସ୍ୱରେ, ଯେତେବେଳେ ଭଗବାନ କୃଷ୍ଣ ସନ୍ତୁଷ୍ଟ ହୁଅନ୍ତି ସେ ବ୍ୟକ୍ତିରେ ଏ ସଂସାରରେ କିଛି ଅପ୍ରାପ୍ତ ରହେ ନାହିଁ, ତାର ସବୁ କିଛି ପ୍ରାପ୍ତ ହୁଏ ଯାହା ସେ ଇଚ୍ଛା କରିବ। ଭଗବାନ କୃଷ୍ଣ ଯୋଗକ୍ଷେମ ବହନ, ମୋର ଭକ୍ତର ଯୋଗକ୍ଷେମ ବହନ କରିବି, ଅର୍ଥାତ୍ ଭକ୍ତ ନିକଟରେ ଯାହା ରହିଛି ତାକୁ ସୁରକ୍ଷା ପ୍ରଦାନ କରିବି, ତାର ଯାହା ଅଭାବ ରହିଛି ମୁଁ ତାକୁ ପ୍ରଦାନ କରିବି, ଇଏ ଭଗବାନଙ୍କର ବାଣୀ। ତେଣୁ ଜଡ଼ଭରତ କହୁଛନ୍ତି, ହେ ରାଜନ୍, ଏଇ ଆତ୍ମତତ୍ତ୍ୱକୁ ତୁମେ ଅନ୍ୟ କୌଣସି ଉପାୟରେ ବୁଝିପାରିବ ନାହିଁ, ରହୁ ଗଣେଇ ନା ତପସାନ ଜାତି, ରହୁ ଗଣେଇ ତାର ତପସାନ ଜାତି ନା ଚେଜୟ ନା ଜବାଗ୍ନି ସଜ୍ଜୟ। ତେଣୁ ଜଡ଼ଭରତ କହୁଛନ୍ତି, ହେ ରାଜନ୍ ରହୁ ଗଣ, ତୁମେ ଏ ଆତ୍ମତତ୍ତ୍ୱକୁ ତପସ୍ୟା ଅନୁଷ୍ଠାନ କରି ବୁଝିପାରିବ ନାହିଁ, ବା ଚେଜୟା ଇଜୟା ଅର୍ଥାତ୍ ପୂଜା ବିଧି ଅନୁଷ୍ଠାନ କରି ଧାର୍ମିକ ଅନୁଷ୍ଠାନ କରି ତୁମେ ଏ ଆତ୍ମତତ୍ତ୍ୱକୁ ବୁଝିପାରିବ ନାହିଁ। ନା ଜବାଗ ସୂର୍ଯ୍ୟ, ଶୀତ ଋତୁରେ ଜଳ ମଧ୍ୟରେ ରହି ତପସ୍ୟା ଆଚରଣ କରି ତୁମେ ଏ ଆତ୍ମତତ୍ତ୍ୱକୁ ବୁଝିପାରିବ ନାହିଁ, କିମ୍ବା ଗ୍ରୀଷ୍ମ ଋତୁରେ ଚତୁର୍ଦିଗରେ ଅଗ୍ନି ପ୍ରଜ୍ୱଳିତ କରି ମଝିରେ ରହି ତପସ୍ୟା କରି ଏ ଆତ୍ମତତ୍ତ୍ୱକୁ ବୁଝିପାରିବ ନାହିଁ। କହୁଛନ୍ତି, ବିନା ମହତ ପାଦ ରଜୋ ବିଷେକ, ଯେପର୍ଯ୍ୟନ୍ତ ବ୍ୟକ୍ତି ମହତ ବ୍ୟକ୍ତିଙ୍କର ପଦରଜ ଦ୍ୱାରା ଅଭିଷିକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଏ ଆତ୍ମତତ୍ତ୍ୱକୁ କେହି ବୁଝିପାରିବେ ନାହିଁ। ତେଣୁ ସେ ମହତ ବ୍ୟକ୍ତି କିଏ? ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି, ମହାତ୍ମାନା ତୁମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତ ଭଜନ୍ତି ଅନନ୍ୟ ମନସ ଜ୍ଞାତା ଭୂତାଦି ଅଧ୍ୟୟନ। ସେ ହେଉଛି ମହାତ୍ମା, ମହତ୍ ବ୍ୟକ୍ତି, ଯିଏକି ମୋର ଦୈବୀ ପ୍ରକୃତି ଦ୍ୱାରା ଆଶ୍ରିତ ହୋଇଥାଏ ଏବଂ ସବୁ ସମୟରେ ଦୈବୀ ପ୍ରକୃତି ଆଶ୍ରିତ ଭଜନ୍ତି ଅନନ୍ୟ ମନସ ଜ୍ଞାତା ଭୂତାଦି ଅଭ୍ୟୟ, ମୋତେ ଅଭୟ ଅଚ୍ୟୁତ ବୋଲି ଜ୍ଞାନ କରି ଏବଂ ସମସ୍ତ ପ୍ରାଣୀମାନଙ୍କର ଉତ୍ସ ବୋଲି ଜ୍ଞାନ କରି ଯେତେବେଳେ ବ୍ୟକ୍ତି ଅନନ୍ୟ ଭାବରେ, ନ ଅନ୍ୟ ଅନନ୍ୟ, ଅନ୍ୟ କାହାରି ଭଜନ ନୁହେଁ, ଏକମାତ୍ର କୃଷ୍ଣଙ୍କର ଭଜନ, ତେଣୁ କୃଷ୍ଣ କହୁଛନ୍ତି, ଯେ ମୋର ଭଜନ କରିଥାଏ, ମୋର ଚିନ୍ତା କରିଥାଏ, ମୋର ପୂଜା କରିଥାଏ, ମୋର ଭକ୍ତି ଆଚରଣ କରିଥାଏ ଅନନ୍ୟ ଭାବରେ, ସେ ହେଉଛି ପ୍ରକୃତ ମହାତ୍ମା। କେବଳ ଯଦି କେହି ଗେରୁଆ ବସ୍ତ୍ର ଧାରଣ କରନ୍ତି ବା ଦାଢ଼ି କେଶ ରଖନ୍ତି ସେ ମହାତ୍ମା ହେଇଯାଆନ୍ତେନି, ମହାତ୍ମା ହେବାକୁ ହେଲେ ବ୍ୟକ୍ତି ଭଗବାନଙ୍କ ଚରଣରେ ସମର୍ପିତ ହେବାକୁ ହେବ, କୃଷ୍ଣଙ୍କର ଭକ୍ତ ହେବାକୁ ହେବ, ତାହେଲେ ଅନନ୍ୟ ଭାବରେ କୃଷ୍ଣଙ୍କର ଭଜନ କରିବାକୁ ହେବ, ତାହେଲେ ସେ ପ୍ରକୃତ ମହାତ୍ମା ପଦବାଚ୍ୟ। ତେଣୁ ଏପରି ମହାତ୍ମାଙ୍କର ପଦ ରଜ ଦ୍ୱାରା ଯଦି ବ୍ୟକ୍ତି ଅଭିଷିକ୍ତ ହୁଏ ତାହେଲେ ତାର ହୃଦୟରେ ଆତ୍ମତତ୍ତ୍ୱ ଉଦୟ ହେବ। ତେଣୁ ଜଣ ଭରତ କହୁଛନ୍ତି ମହାରାଜ ରହୁଗଣଙ୍କୁ କି ହେ ରାଜନ, ବ୍ୟକ୍ତି ସବୁ ସମୟରେ ସେହି ଭଗବାନ ବାସୁଦେବଙ୍କର କଥା ଚିନ୍ତା କରିବା ଉଚିତ। ଯେଉଁଠାରେ ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବାଦ, ଯେଉଁଠାରେ ଭଗବାନ ଉତ୍ତମ ଶ୍ଳୋକ, ଯେଉଁ ଭଗବାନଙ୍କୁ ଉତ୍ତମ ଶ୍ଳୋକମାନଙ୍କ ଦ୍ୱାରା ତାଙ୍କର ଗୁଣ କୀର୍ତ୍ତନ କରାଯାଇଥାଏ, ସେହି ଭଗବାନ ଉତ୍ତମ ଶ୍ଳୋକଙ୍କର ଯେଉଁଠାରେ ଗୁଣ କୀର୍ତ୍ତନ ହେଉଛି, ତାଙ୍କର କଥା କୀର୍ତ୍ତନ ହେଉଛି, ସେଇଠାରେ ବ୍ୟକ୍ତି ସେହି ମହାନ ଭକ୍ତମାନଙ୍କର ମୁଖରୁ ସେ ଭଗବାନଙ୍କର ଗୁଣ କୀର୍ତ୍ତନ ଶ୍ରବଣ କରିବା ଉଚିତ ବା ସେହି ମହାତ୍ମା ଜଣଙ୍କର ସଙ୍ଗ କରିବା ଉଚିତ। ଯେକୌଣସି ବ୍ୟକ୍ତିଠାରୁ ଭଗବାନଙ୍କର ଗୁଣ କୀର୍ତ୍ତନ ଶ୍ରବଣ କରାଯାଇପାରେ। ଶାସ୍ତ୍ରରେ କୁହାଯାଇଛି ପଦ୍ମ ପୁରାଣରେ, ଅବୈଷ୍ଣବ ମୁଖୋତ୍କୀର୍ଣ୍ଣ ପୂତ ହରି କଥାମୃତମ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବଶ୍ରେଷ୍ଠ କଥାପୟମ। ସେ ବ୍ୟକ୍ତି କାହାଠାରୁ ହରିକଥା ଭଗବାନଙ୍କର କଥା ଶ୍ରବଣ କରିବ ନା ବୈଷ୍ଣବଙ୍କ ମୁଖରୁ ଶ୍ରବଣ କରିବ, ସେ ବିଷ୍ଣୁଙ୍କର ଭକ୍ତ କୃଷ୍ଣଙ୍କର ଭକ୍ତ ତାଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କରିବ। ଯେ ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରୁନାହାନ୍ତି ଅବୈଷ୍ଣବ, ତାଙ୍କ ମୁଖରୁ ହରିକଥା ଯେତେ ଭଲ କହିଲେ ମଧ୍ୟ ଶ୍ରବଣ କରିବ ନାହିଁ। ଅବୈଷ୍ଣବ ମୁଖୋତ୍କୀର୍ଣ୍ଣ ପୂତ ହରିକଥା ମୃତ ଶ୍ରବଣ ନୈବ କର୍ତ୍ତବ୍ୟ। ଯେ ଅବୈଷ୍ଣବ ଯେ ବୈଷ୍ଣବ ନୁହନ୍ତି, ଭଗବାନଙ୍କର ଭକ୍ତ ନୁହନ୍ତି, ଅର୍ଥାତ୍ ପେଶାଦାର ଲୋକ, ପେଶାଦାର ପ୍ରବର୍ତ୍ତକ, ସେମାନେ ଭକ୍ତ ନୁହନ୍ତି ବା କୌଣସି ଆଚରଣ କରନ୍ତି ନାହିଁ ନିଜ ଜୀବନରେ, ସେମାନେ କୃଷ୍ଣ କଥାକୁ ଏକ ପେଶା ଭାବରେ ଗ୍ରହଣ କରିଛନ୍ତି ଏବଂ ଅର୍ଥ ଉପାର୍ଜନର ଉପାୟ ଭାବରେ ଗ୍ରହଣ କରିଛନ୍ତି। ଯେଉଁମାନେ ବୈଷ୍ଣବ ନୁହନ୍ତି ସେମାନଙ୍କ ମୁଖରୁ ହରିକଥା ଶ୍ରବଣ କଲେ କ'ଣ ହୁଏ ନା ପୂତ ହରିକଥା ମୃତମ, ଯେଉଁ ହରିକଥା ଅତ୍ୟନ୍ତ ପବିତ୍ର ସେ କ'ଣ ହୁଏ ନା ବିଷତୁଲ୍ୟ ହୋଇଯାଏ। କିପରି ନା ସର୍ପଶିଷ୍ଟ ଯଥା ପୟମ, ଯେତେବେଳେ ଦୁଗ୍ଧ ଅତ୍ୟନ୍ତ ପବିତ୍ର ଶୁଦ୍ଧ, କିନ୍ତୁ ଯଦି ସର୍ପର ମୁଖ ସ୍ପର୍ଶ ହୁଏ ଦୁଗ୍ଧରେ ସେ ଦୁଗ୍ଧ ବିଷରେ ପରିଣତ ହେଇଯାଏ। ଠିକ ସେହିପରି ଯେଉଁମାନେ ଅବୈଷ୍ଣବ ବୈଷ୍ଣବ ନୁହନ୍ତି ବା ଭଗବାନଙ୍କର ଭକ୍ତ ନୁହନ୍ତି, ସେମାନଙ୍କ ମୁଖରୁ ହରିକଥା ଶୁଣିଲେ ତାହା ବିଷତୁଲ୍ୟ କାର୍ଯ୍ୟ କରିଥାଏ। ତେଣୁ ଆଜିକାଲି ଆମେ ଦେଖୁ ହଜାର ହଜାର ଲୋକ ସବୁ ଏହି ପେଶାଦାର ବ୍ୟକ୍ତିମାନଙ୍କଠାରୁ ହରିକଥା ଶ୍ରବଣ କରିଥାନ୍ତି, କିନ୍ତୁ ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ ହୁଏ ନାହିଁ ସେପରି ଲୋକମାନଙ୍କର। ସେମାନେ ପ୍ରତି ବର୍ଷ ଶ୍ରବଣ କରି ଚାଲିଥାନ୍ତି, କିନ୍ତୁ ଜଣେ ମଧ୍ୟ ତାଙ୍କ ଭିତରୁ କୃଷ୍ଣଙ୍କର ଭକ୍ତ ହୋଇପାରେ ନା, କାରଣ ଯେ ଭଗବାନଙ୍କର କଥା କୁହନ୍ତି ସେ ନିଜେ ପାଳନ କରନ୍ତି ନାହିଁ। ତେଣୁ ତାଙ୍କ କଥାର ପ୍ରଭାବ ଅନ୍ୟମାନଙ୍କ ହୃଦୟରେ ପରିଲକ୍ଷିତ ହୁଏ ନା। କିନ୍ତୁ ଯେତେବେଳେ ଜଣେ ବୈଷ୍ଣବ ଭଗବାନଙ୍କର କଥା କହିବେ ଯିଏକି ନିଜ ଜୀବନରେ ଆଚରଣ କରୁଛନ୍ତି, ପାଳନ କରୁଛନ୍ତି, ସେତେବେଳେ ତାଙ୍କ କଥାର ପ୍ରଭାବ ଅନ୍ୟମାନଙ୍କର ହୃଦୟକୁ ସ୍ପର୍ଶ କରିବ, ସେମାନଙ୍କ ହୃଦୟରେ ବ୍ୟକ୍ତିମାନଙ୍କ ହୃଦୟରେ ପରିବର୍ତ୍ତନ ହେବ, ସେମାନେ କୃଷ୍ଣଭକ୍ତି ମାର୍ଗରେ ଅଗ୍ରସର ହେବେ। ତେଣୁ ଜଡ଼ଭରତ କହୁଛନ୍ତି ଯେ ଏପରି ବୈଷ୍ଣବମାନଙ୍କ ଗହଣରେ ସଦାସର୍ବଦା ଭଗବାନ ଉତ୍ତମ ଶ୍ଳୋକଙ୍କର ଗୁଣାନୁବଳୀ ତାଙ୍କର ଲୀଳାବଳୀ ଶ୍ରବଣ କରିବା ଉଚିତ। ଭଗବାନଙ୍କର କଥା ଶ୍ରବଣ କଲେ ସେ ଭଗବାନ ବାସୁଦେବଙ୍କ ପ୍ରତି ହୃଦୟରେ ରତି ଉତ୍ପନ୍ନ ହେବ, ଆମର ହୃଦୟ ବିଶୁଦ୍ଧ ହେବ, ଶୁଦ୍ଧ ହେବ, ଆମର ମନ ଶୁଦ୍ଧ ହେବ ଏବଂ ଭଗବାନ ବାସୁଦେବଙ୍କ ଚରଣରେ ରତି ଭକ୍ତି ଉତ୍ପନ୍ନ ହେବ। ଏହା ହେଉଛି ହରିକଥା ଶ୍ରବଣର ଫଳ। ଯେଉଁମାନେ ଭଗବାନଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କରିଥିଲି ଶବ୍ଦ ହୃଦୟ ଅବରୁଦ୍ଧ ଦେହାତ୍ର କୃତିବି ଶୁଶ୍ରୁଷୁବି ତତ୍କ୍ଷଣ ଏ ଶ୍ରୀମଦ ଭାଗବତର ସେବନ କଲେ ଏ ମହାତ୍ମା ମାନଙ୍କର ସେବନ କଲେ ତତ୍କ୍ଷଣାତ୍ ଭଗବାନ କୃଷ୍ଣ ବ୍ୟକ୍ତିର ହୃଦୟରେ ହୃଦୟ ସିଂହାସନରେ ଅଭିଷିକ୍ତ ହୁଅନ୍ତି ବ୍ୟକ୍ତି ଭଗବାନ କୃଷ୍ଣଙ୍କ ହୃଦୟରେ ଧାରଣ କରିପାରେ ତାର ସମସ୍ତ ହୃଦୟ ଶୁଦ୍ଧ ହେଲା ପରେ ଭଗବାନ କୃଷ୍ଣ ତାର ହୃଦୟରେ ବିରାଜମାନ ହେବେ ତେଣୁ ସାଧୁ ସଂଘରେ ହରିକଥା ଶ୍ରବଣ ଏହା ହେଉଛି ସମସ୍ତଙ୍କର କର୍ତ୍ତବ୍ୟ ଏବଂ ବିଶେଷ ଭାବରେ ଗୃହସ୍ଥମାନଙ୍କର ପରମ କର୍ତ୍ତବ୍ୟ କାରଣ ଯେଉଁମାନେ ଗୃହସ୍ଥ ଜୀବନରେ ରହୁଛନ୍ତି ନିତ୍ୟ ପ୍ରତି ସେମାନେ ମାୟାର ତାଡ଼ନ ସହନ କରୁଛନ୍ତି ଅସତ୍ ସଙ୍ଗ କରୁଛନ୍ତି ଅସତ୍ ବ୍ୟକ୍ତିମାନଙ୍କର ସଙ୍ଗ କରୁଛନ୍ତି ସେମାନଙ୍କର ବୁଦ୍ଧି ମନ ହୃଦୟ ସବୁ ଦୂଷିତ ହେଉଛି ପ୍ରତି ମୁହୂର୍ତ୍ତରେ ତେଣୁ ସେମାନେ ତାଙ୍କର ଜୀବନକୁ ଶୁଦ୍ଧ ପବିତ୍ର କରି ରଖିବାକୁ ହେଲେ ସାଧୁମାନଙ୍କ ସଙ୍ଗରେ ଏପରି ହରିକଥା ଶ୍ରବଣ ଅତ୍ୟନ୍ତ ଆବଶ୍ୟକ ଯାହାଫଳରେ ପରିବାର ମଧ୍ୟରେ ରହି ମଧ୍ୟ ସେମାନେ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇପାରିବେ ଏବଂ ଭଗବତ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରିପାରିବେ ତେଣୁ ଜଳଭରତଙ୍କର ମହାରାଜ ରାହୁଳଙ୍କ ପରି ରାଘବଙ୍କ ପ୍ରତି ଏହା ହେଉଛି ଶିକ୍ଷା ଅବଶ୍ୟ ଜଳଭରତଙ୍କର ବିସ୍ତାର ପୂର୍ବକ ସବୁ ଶିକ୍ଷା ରହିଛି କିନ୍ତୁ ଆମ ନିକଟରେ ସମୟର ଅଭାବ ଆମେ ସବୁ ବିସ୍ତୃତ ଭାବରେ ସେସବୁରେ ଆଲୋଚନା କରିପାରୁନେ ତେବେ ଆଜି ହେଉଛି ଆମର ଏଇ କାର୍ଯ୍ୟକ୍ରମର ଶେଷ ଦିବସ ଗୁରୁ ତାଙ୍କର ପ୍ରଥମ ଯୋଗ୍ୟତା ହେଉଛି ସେ କୃଷ୍ଣ ଭକ୍ତ ହୋଇଥିବା ଦରକାର ବା ବୈଷ୍ଣବ ହୋଇଥିବା ଦରକାର ଏବଂ ସେ ପ୍ରାମାଣିକ ସମ୍ପ୍ରଦାୟରେ ଆସୁଥିବା ଦରକାର ଆଜିକାଲି ମଧ୍ୟ ଅନେକ ଏପରି କୃଷ୍ଣ ଭକ୍ତ ଅଛନ୍ତି ଯେଉଁମାନେ ନିଜକୁ କୃଷ୍ଣ ଭକ୍ତ ବୋଲି କହିଥାନ୍ତି ଅଥଚ ସେମାନେ କୌଣସି ନୀତି ନିୟମ ପାଳନ କରନ୍ତି ନାହିଁ କେବଳ କୃଷ୍ଣ କୃଷ୍ଣ କହିଥାନ୍ତି ବା ଗାନ କରିଥାନ୍ତି ନିଜକୁ କୃଷ୍ଣ ଭକ୍ତ ପରିଚୟ ଦେଇଥାନ୍ତି କିନ୍ତୁ କୌଣସି ବିଧିବିଧାନ ପାଳନ କରନ୍ତି ନାହିଁ ତାଙ୍କ ଜୀବନରେ ତେଣୁ ଆଜିକାଲି କୃଷ୍ଣ ଭକ୍ତଙ୍କୁ ଜାଣିବା ବହୁତ ମୁସ୍କିଲ ଯେ ପ୍ରକୃତ କୃଷ୍ଣ ଭକ୍ତ କିଏ ସେଥିପାଇଁ ପଦ୍ମପୁରାଣରେ ଉଲ୍ଲେଖ ରହିଛି ଯେ କଳିଯୁଗର ଲୋକମାନେ କିପରି ଭାବରେ ଧର୍ମବିଧି ବା ଏହି ଭକ୍ତିବିଧିକୁ ପ୍ରାପ୍ତ ହେବେ ସେଥିପାଇଁ ପଦ୍ମପୁରାଣରେ ଉଲ୍ଲେଖ ରହିଛି ଯେ କଳିଯୁଗରେ ଆଜିକାଲି ଅନେକ ଧର୍ମ ଏବଂ ଅନେକ ସମ୍ପ୍ରଦାୟ ତେଣୁ ଲୋକମାନେ ସାଧାରଣ ଭାବରେ ବିଭ୍ରାନ୍ତ ହୋଇଯାଆନ୍ତି ପ୍ରକୃତ ମାର୍ଗ କ'ଣ ଜାଣିପାରନ୍ତି ନାହିଁ ତେଣୁ ପଦ୍ମପୁରାଣରେ ଉଲ୍ଲେଖ ରହିଛି ଅଥ କଳୌ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବ ଆଖିତି ପାବନା ଚତ୍ୱାରସ୍ତେ କଳୌ ଭବ୍ୟାତ୍ ଉତ୍କଳେ ପୁରୁଷୋତ୍ତମ ତେଣୁ କଳିଯୁଗରେ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ହେବେ ତେଣୁ ଯେଉଁମାନେ ଏ ଭବବନ୍ଧନରୁ ମୁକ୍ତ ହେବା ପାଇଁ ଚାହାନ୍ତି ଭଗବାନ କୃଷ୍ଣଙ୍କ ଚରଣରେ ଭକ୍ତି ପ୍ରାପ୍ତ ହେବା ପାଇଁ ଚାହାନ୍ତି ସେମାନେ ଏହି ଚାରୋଟି ସମ୍ପ୍ରଦାୟରୁ ଯେକୌଣସି ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିପାରନ୍ତି ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ହେଲା ଗୋଟିଏ ହେଉଛି ଶ୍ରୀ ସମ୍ପ୍ରଦାୟ ଯେଉଁ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ସ୍ୱୟଂ ଲକ୍ଷ୍ମୀଦେବୀ ଏବଂ ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜ ଆଚାର୍ଯ୍ୟ ରାମାନୁଜ ସମ୍ପ୍ରଦାୟ ଯାହାକୁ କୁହାଯାଏ ସେ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ ଯାହାକି ଦକ୍ଷିଣ ଭାରତରେ ଦେଖିବାକୁ ମିଳେ ଏବଂ ଆମର ପୁରୀରେ ମଧ୍ୟ ରହିଛି ସେ ସମ୍ପ୍ରଦାୟର ଶାଖା ଏବଂ ଆଉ ଗୋଟିଏ ସମ୍ପ୍ରଦାୟ ହେଉଛି ନିମ୍ବାର୍କ ସମ୍ପ୍ରଦାୟ ଯାହାକି କୁମାର ସମ୍ପ୍ରଦାୟ ବୋଲି କୁହାଯାଏ ସେ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି କୁମାରଗଣ ତତ୍ତ୍ୱକୁମାର ଏବଂ ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାକାଚାର୍ଯ୍ୟ ତେଣୁ ନିମ୍ବାର୍କ ସମ୍ପ୍ରଦାୟ ସେ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ ଆଉ ଗୋଟିଏ ସମ୍ପ୍ରଦାୟ ହେଉଛି ରୁଦ୍ର ସମ୍ପ୍ରଦାୟ ଯାହାର ଆଚାର୍ଯ୍ୟ ହେଉଛନ୍ତି ସ୍ୱୟଂ ଶିବଜୀ ଏବଂ ସେ ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ବିଶ୍ୱସ୍ୱାମୀ ଯାହା ପରବର୍ତ୍ତୀ ଅବସ୍ଥାରେ ବର୍ତ୍ତମାନ ବଲ୍ଲଭ ସମ୍ପ୍ରଦାୟ ନାମରେ ପ୍ରସିଦ୍ଧ ଲାଭ କରିଛି ତେଣୁ ଏହା ମଧ୍ୟ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ ଏବଂ ଚତୁର୍ଥ ସମ୍ପ୍ରଦାୟ ହେଉଛି ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟ ଯାହାର ଆଚାର୍ଯ୍ୟ ହେଉଛନ୍ତି ମୂଳ ଆଚାର୍ଯ୍ୟ ହେଉଛନ୍ତି ସ୍ୱୟଂ ବ୍ରହ୍ମା ଏବଂ ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ ଏବଂ ଏହି ସମ୍ପ୍ରଦାୟରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଯେତେବେଳେ ଅବତରିତ ହେଲେ ଏହି ବ୍ରହ୍ମ ମାଧ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିଥିଲେ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ସମ୍ପ୍ରଦାୟ ମଧ୍ୟ ଏହି ବ୍ରହ୍ମ ମାଧ ଗୌଡ଼ିଆ ସମ୍ପ୍ରଦାୟ ନାମରେ ପରିଚିତ ହୋଇଛି। ତେଣୁ ଏହି ବ୍ରହ୍ମ ମାଧ ଗୌଡ଼ିଆ ସମ୍ପ୍ରଦାୟରେ ଆମର ଇସ୍କନ ଆସୁଛି ବା ଗୌଡ଼ିଆ ମଠ ରହିଛି, ସେମାନେ ମଧ୍ୟ ବ୍ରହ୍ମ ମାଧ ଗୌଡ଼ିଆ ସମ୍ପ୍ରଦାୟରେ ଆସୁଛନ୍ତି। ଏସବୁ ହେଉଛି ପ୍ରାମାଣିକ ସମ୍ପ୍ରଦାୟ, ଚାରୋଟି ପ୍ରାମାଣିକ ସମ୍ପ୍ରଦାୟ କଳିଯୁଗରେ। ତେଣୁ ଚାରୋଟି ପ୍ରାମାଣିକ ସମ୍ପ୍ରଦାୟ ମଧ୍ୟରୁ ଯେକୌଣସି ସମ୍ପ୍ରଦାୟରେ ଜଣେ ଦୀକ୍ଷା ଗ୍ରହଣ କଲେ ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ। ତେବେ ଏହି ଚାରୋଟି ସମ୍ପ୍ରଦାୟର ସମନ୍ୱୟ ହେଉଛି ଉତ୍କଳର ପୁରୁଷୋତ୍ତମ କ୍ଷେତ୍ରରେ, ଏହା ହେଉଛି ପଦ୍ମ ପୁରାଣର ଉକ୍ତି। ଚାରୋଟି ସମ୍ପ୍ରଦାୟର ସମନ୍ୱୟ ହେବ ପୁରୁଷୋତ୍ତମ କ୍ଷେତ୍ରରେ ଏବଂ ପୁରୁଷୋତ୍ତମ କ୍ଷେତ୍ରରୁ ପ୍ରେମ ଧର୍ମ ସମଗ୍ର ଜଗତରେ ପ୍ରଚାରିତ ହେବ। ସତ୍ତାରସ୍ତେ କଳୌ ଭବ୍ୟାତ୍ ଉତ୍କଳେ ପୁରୁଷୋତ୍ତମାତ୍। ଏହି କଳିଯୁଗରେ ପୁରୁଷୋତ୍ତମ କ୍ଷେତ୍ରରୁ ଏହି ପ୍ରେମ ଧର୍ମର ପ୍ରଚାର ହେବ। ତେଣୁ ଆମେ ଦେଖିବା ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୁଷୋତ୍ତମ କ୍ଷେତ୍ରରେ ରହି ଏହି ଚାରୋଟି ସମ୍ପ୍ରଦାୟର ସମନ୍ୱୟ କରି କୃଷ୍ଣ ପ୍ରେମ ଧର୍ମର ପ୍ରଚାର ଆରମ୍ଭ କରିଥିଲେ, ଯାହାକି ଆଜି ସମଗ୍ର ବିଶ୍ୱରେ ଏହି କୃଷ୍ଣ ପ୍ରେମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏହି ପ୍ରେମ ଧର୍ମର ପ୍ରଚାର ଆଜି ସମଗ୍ର ବିଶ୍ୱରେ ସମ୍ଭବ ହୋଇଛି। ତାହା ଥିଲା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭବିଷ୍ୟତବାଣୀ, ପୃଥିବୀ ତେ ଆଚ୍ଛେଦତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ। ଆଜି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ସେ ଭବିଷ୍ୟତବାଣୀ ସଫଳ ହୋଇଛି। ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଭାବନାମୃତ ସଂଘର ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କ ଦ୍ୱାରା ଆଜି ଶ୍ରୀ ପ୍ରଭୁପାଦଜୀ ମହାରାଜଙ୍କର ପ୍ରତିଷ୍ଠା ହେତୁ ସମଗ୍ର ବିଶ୍ୱର ବିଭିନ୍ନ ସହର ଏବଂ ଗ୍ରାମରେ ଏହି ହରେକୃଷ୍ଣ ମହାମନ୍ତ୍ର ପ୍ରତିଧ୍ୱନିତ ହେଉଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଏହି କୃଷ୍ଣ ଭକ୍ତି ମାର୍ଗକୁ ଗ୍ରହଣ କରିଛନ୍ତି ଏବଂ ଚାରୋଟି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି। ଯେଉଁ ଚାରୋଟି ନିୟମ କଥା ମୁଁ ଅନ୍ୟଦିନ କହୁଥିଲି, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ ନୁହେଁ, ଯେପରି ଚା ପାନ ବିଡ଼ି ସିଗାରେଟ୍ କଫି ଗୁଡ଼ାକୁ ଦରଦେଇ ଭାଙ୍ଗ ଅତୁମ ମଦ ଆଦି, କୌଣସି ପ୍ରକାର ମାଂସାହାର ନୁହେଁ, ମାଛ ମାଂସ ଅଣ୍ଡା ପିଆଜ ରସୁଣ ଆଦି ତାମସିକ ଆହାର ବର୍ଜନ, ଅବୈଧ ପୁରୁଷ ସ୍ତ୍ରୀ ସମ୍ବନ୍ଧ ବିବାହ ବାହାରେ ତାହା ବର୍ଜନ ଏବଂ ଜୁଆ ତାସ୍ ପ୍ରସାଦ ତ୍ୟାଗ। ତେଣୁ ବିଦେଶ ଲୋକମାନେ ମଧ୍ୟ ଅତି କଡ଼ାକଡ଼ି ଭାବରେ ଚାରୋଟି ନିୟମ ପାଳନ କରୁଛନ୍ତି ଏବଂ ଜପମାଳରେ ଭଗବାନଙ୍କର ନାମ ମଧ୍ୟ ଜପ କରୁଛନ୍ତି ପ୍ରତିଦିନ ଅତି କମରେ ସ୍ମରଣ। ଏହା ହେଉଛି ଶ୍ରୀ ପ୍ରଭୁପାଦଙ୍କର ବିଶ୍ୱବାସୀଙ୍କ ମାନଙ୍କ ପ୍ରତି ଅବଦାନ। ତେଣୁ ଆଜି ସମଗ୍ର ବିଶ୍ୱ ଶ୍ରୀ ପ୍ରଭୁପାଦଙ୍କ ନିକଟରେ ଚିର ଋଣୀ ହୋଇ ରହିବ। ଏହି କାର୍ଯ୍ୟରେ ସେହି ଯେଉଁ ସନାତନ ଧର୍ମର ପ୍ରଚାର କରି ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି, ଆନନ୍ଦର ସନ୍ଧାନ ପ୍ରଦାନ କରିଛନ୍ତି, ସେଥିପାଇଁ ସମଗ୍ର ବିଶ୍ୱ ଆଜି ପ୍ରଭୁପାଦଙ୍କ ଚରଣରେ ଋଣୀ। ତେଣୁ ଏହିସବୁ ଚାରୋଟି ସମ୍ପ୍ରଦାୟ କଥା କୁହାଗଲା। ସେ ଗୁରୁ ଏହି ଚାରୋଟି ସମ୍ପ୍ରଦାୟ ମଧ୍ୟରୁ କୌଣସି ସମ୍ପ୍ରଦାୟରେ ଆସୁଥିବେ ଏବଂ ବିଶେଷ ଭାବରେ ଏହି ବ୍ରହ୍ମମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟରେ ଏହା ହେଉଛି ଶ୍ରେଷ୍ଠ ସମ୍ପ୍ରଦାୟ। ଏଇଥିପାଇଁ ଅନ୍ୟ କୌଣସି ସମ୍ପ୍ରଦାୟରେ ରାଧାକୃଷ୍ଣ ତତ୍ତ୍ୱ ମିଳେ ନାହିଁ, କେବଳ ଚୈତନ୍ୟ ମହାପ୍ରଭୁ ଯେ କି କୃଷ୍ଣ ସେ ନିଜେ ହିଁ ରାଧାକୃଷ୍ଣ ତତ୍ତ୍ୱ ପ୍ରଦାନ କରିଥିଲେ। ତେଣୁ ଏହି ବ୍ରହ୍ମମାଧ ଗୌଡ଼ିଆ ସମ୍ପ୍ରଦାୟରେ ଆମେ ରାଧାକୃଷ୍ଣ ତତ୍ତ୍ୱ ପ୍ରାପ୍ତ ହୋଇପାରିବା। ଅନ୍ୟ ସମ୍ପ୍ରଦାୟମାନଙ୍କରେ ଲକ୍ଷ୍ମୀନାରାୟଣ ପୂଜା ବା ସୀତାରାମଙ୍କର ପୂଜା ବା ଅନେକ ସମୟରେ କୃଷ୍ଣଙ୍କର ପୂଜା ମଧ୍ୟ ହୁଏ, ରୁକ୍ମିଣୀ ଦ୍ୱାରକାଧୀଶଙ୍କର ପୂଜା ହୁଏ, କିନ୍ତୁ ରାଧାକୃଷ୍ଣଙ୍କର ପୂଜା ଅନ୍ୟ ସମ୍ପ୍ରଦାୟରେ ନାହିଁ। ଏହା କେବଳ ଏହି ବ୍ରହ୍ମମାଧ ଗୌଡ଼ିଆ ସମ୍ପ୍ରଦାୟରେ ରହିଛି ଏବଂ ରାଧାକୃଷ୍ଣ ତତ୍ତ୍ୱ କେବଳ ଏହି ବ୍ରହ୍ମମାଧ ଗୌଡ଼ିଆ ସମ୍ପ୍ରଦାୟରେ ହିଁ ପ୍ରାପ୍ତ ହୁଏ। ତେଣୁ ଯେଉଁମାନେ ରାଧାକୃଷ୍ଣଙ୍କର ଭକ୍ତ ହେବାକୁ ଚାହାନ୍ତି ସେମାନେ ଏହି ସମ୍ପ୍ରଦାୟର ଆଶ୍ରୟ ଗ୍ରହଣ କରିବା ଉଚିତ। ତାପରେ ଗୁରୁଙ୍କର ଆଉ ଗୋଟିଏ ଯୋଗ୍ୟତା ହେଉଛି ସେ ଉପଯୁକ୍ତ ପ୍ରାମାଣିକ ସମ୍ପ୍ରଦାୟରେ ଆସିଥିବେ, କୃଷ୍ଣଙ୍କର ଭକ୍ତ ହୋଇଥିବେ ଏବଂ ଶାସ୍ତ୍ର ଜ୍ଞାନ ତାଙ୍କର ଥିବ। ସେ କୌଣସି ମନଗଢ଼ା ଧର୍ମ ପ୍ରଚାର କରୁନଥିବେ, ମନଗଢ଼ା କଥା କହୁନଥିବେ, ଶାସ୍ତ୍ର ଅନୁମୋଦିତ କଥା କହୁଥିବେ, ଶାସ୍ତ୍ରର ଉଦାହରଣ ଦେଇ ଶାସ୍ତ୍ର ଅନୁମୋଦିତ କଥା କହୁଥିବେ, ତାହେଲେ ସେ ପରମ୍ପରାକୁ ଠିକ୍ ଭାବରେ ଉପସ୍ଥାପିତ କରିପାରିବେ ଏବଂ କେବଳ କଥା କହିଲେ ହେବ ନାହିଁ, ତାଙ୍କ ନିଜ ବ୍ୟକ୍ତିଗତ ଜୀବନରେ ସେ ଉପଦେଶକୁ ନିଜେ ପାଳନ ମଧ୍ୟ କରୁଥିଲେ, ତାହେଲେ ଆମେ ଜାଣିବା ଯେ ସେ ହେଉଛନ୍ତି ପ୍ରକୃତ ଗୁରୁ, ସଦ୍ଗୁରୁ, ଗୁରୁ ପଦବାସୀ। ତେଣୁ ଏପରି ଗୁରୁଙ୍କଠାରୁ ଯଦି ଆମେ ଦୀକ୍ଷା ଗ୍ରହଣ କରୁ, ତାହେଲେ ଆମେ ଏହି ଭୌତିକ ଜୀବନର ଜନ୍ମ ମୃତ୍ୟୁର ଚକ୍ରରୁ ସବୁଦିନ ମୁକ୍ତ ହୋଇପାରିବା ଏବଂ ଭଗବାନ କୃଷ୍ଣଙ୍କର ଚରଣାରବିନ୍ଦକୁ ପ୍ରାପ୍ତ ହୋଇପାରିବା। ତେବେ ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ଯଦି କେହି ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ଭକ୍ତି କରନ୍ତି, ଏସବୁ ଭଗବାନଙ୍କର ଅବତାର, ବିଷ୍ଣୁ ତତ୍ତ୍ୱ, କିଛି ଅସୁବିଧା ନାହିଁ। ଯଦି କେହି ରାମଙ୍କ ପ୍ରତି ଆକୃଷ୍ଟ, ରାମଙ୍କର ଭକ୍ତି କରିପାରିବେ, ବିଷ୍ଣୁଙ୍କର ପ୍ରତି ଆକୃଷ୍ଟ, ବିଷ୍ଣୁଙ୍କର କରିପାରିବେ, ସେମାନେ ମଧ୍ୟ ସବୁ ମୁକ୍ତ ହେବେ, ସବୁ ବୈକୁଣ୍ଠ ଯାଇପାରିବେ। କିନ୍ତୁ ଯେଉଁମାନେ କୃଷ୍ଣ ଭକ୍ତ ସେମାନେ ଗୋଲକ ବୃନ୍ଦାବନ ଯିବେ, ଭଗବାନ କୃଷ୍ଣଙ୍କର ଧାମ, ଯାହା ହେଉଛି ସର୍ବୋଚ୍ଚ ଧାମ ଆଧ୍ୟାତ୍ମିକ ଜଗତରେ। ତେଣୁ ଯିଏ ଯାହାର ଭକ୍ତି କରିବ ସେ ତାର ଧାମକୁ ଯିବ। ଜାଣନ୍ତି ଦେବବ୍ରତା ଦେବାନ ପିତୃ, ଜାଣନ୍ତି ପିତୃବ୍ରତା, ପିତୃ ଲୋକମାନଙ୍କର ଭକ୍ତି କଲେ ପିତୃଲୋକକୁ ଯିବେ, ଦେବତାମାନଙ୍କର ଭକ୍ତି କଲେ ଦେବଲୋକକୁ ଯିବେ। କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ଯେଉଁମାନେ ମୋର ଭକ୍ତି କରିବେ ସେମାନେ ମୋର ଲୋକକୁ ଆସିବେ। ଆଉ ଗୋଟିଏ ପ୍ରଶ୍ନ ହେଉଛି, ବେଦବ୍ୟାସ ବେଦ ଓ ପୁରାଣ ଶାସ୍ତ୍ରର ରଚୟିତା, ବେଦବିତ୍ ପୁରାଣକୁ ସ୍ୱୀକୃତି ଦିଅନ୍ତି ନାହିଁ କାହିଁକି? ଏହା ଠିକ, ବେଦବ୍ୟାସ ବେଦ ଏବଂ ପୁରାଣ ଶାସ୍ତ୍ର ରଚୟିତା, କିନ୍ତୁ ସାଧାରଣତଃ ବେଦବିତ୍ ମାନେ ବେଦର ମୁଖ୍ୟ ଉଦ୍ଦେଶ୍ୟକୁ ଜାଣିନଥାନ୍ତି। ସେମାନେ ବିଭିନ୍ନ ପ୍ରକାର କାମନାର ବଶବର୍ତ୍ତୀ ହୋଇ ଏହି ବେଦ ଅଧ୍ୟୟନ କରିଥାନ୍ତି। ତେଣୁ ସମସ୍ତ ବେଦର ଉଦ୍ଦେଶ୍ୟ ହେଉଛି ବେଦେଶ ସର୍ବେ ଅହଂ ଏବ ବେଦ୍ୟ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ସମସ୍ତ ବେଦ ମଧ୍ୟରେ ମୁଁ ହିଁ କେବଳ ଜାଣିବା ପାଇଁ ଯୋଗ୍ୟ। ଅଥଚ ଅନେକ ବେଦ ଅଧ୍ୟୟନ କରିଥାନ୍ତି କିନ୍ତୁ ଭଗବାନ କୃଷ୍ଣଙ୍କୁ ଜାଣନ୍ତି ନା। ତେଣୁ ଭଗବାନ କୃଷ୍ଣଙ୍କ ଭାଷାରେ ସେମାନଙ୍କର ବେଦ ଅଧ୍ୟୟନ ସବୁ ବୃଥା। ଯେଉଁମାନେ ବେଦମନ୍ତ୍ର ଉଚ୍ଚାରଣ କରିଥାନ୍ତି, ବେଦ ଅଧ୍ୟୟନ କରିଥାନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କର ପୂଜା କରନ୍ତି ନାହିଁ ବା କୃଷ୍ଣଙ୍କୁ ଜାଣନ୍ତି ନାହିଁ। ଏପରିକି ଅନେକ ବେଦ ଅଧ୍ୟୟନକାରୀ ଅଛନ୍ତି ଯେଉଁମାନେ କୃଷ୍ଣଙ୍କର ନାମ ମଧ୍ୟ ଶ୍ରବଣ କରିପାରନ୍ତି ନାହିଁ, ସେମାନେ ଏତେ ଈର୍ଷାନ୍ୱିତ ହୋଇପଡ଼ନ୍ତି। ତେଣୁ ସେମାନଙ୍କର ବେଦ ଅଧ୍ୟୟନ ସବୁ ବୃଥା, କିଛି ଲାଭ ନାହିଁ ସେମାନଙ୍କର ବେଦ ଅଧ୍ୟୟନ। ତେଣୁ ସେପରି ବ୍ୟକ୍ତିମାନେ ପୁରାଣମାନଙ୍କରେ ବିଶ୍ୱାସ କଲେ ତାଙ୍କୁ ପୁଣି ଭଗବାନ କୃଷ୍ଣଙ୍କୁ ମାନିବାକୁ ପଡ଼ିବ, କାରଣ ସମସ୍ତ ପୁରାଣମାନଙ୍କ ମଧ୍ୟରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭାଗବତ ପୁରାଣ, ଏବଂ ଭାଗବତ ପୁରାଣରେ ଭଗବାନ କୃଷ୍ଣଙ୍କର କଥା ଉଲ୍ଲେଖ ରହିଛି। ଅନ୍ୟ ପୁରାଣମାନଙ୍କରେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ବିଭିନ୍ନ ଅବତାରମାନଙ୍କର କଥା ଉଲ୍ଲେଖ ରହିଛି, ତେଣୁ ସେମାନଙ୍କୁ ସେଗୁଡ଼ା ସବୁ ବିଶ୍ୱାସ କରିବାକୁ ପଡ଼ିବ, ଆଉ ସେମାନେ ଏଗୁଡ଼ା ସବୁ କରିବାକୁ ଚାହାନ୍ତି ନାହିଁ, ତେଣୁ ସେମାନେ ପୁରାଣକୁ ଅସ୍ୱୀକାର କରନ୍ତି। ତେଣୁ ସେମାନେ ଏକ ଭ୍ରମପୂର୍ଣ୍ଣ ଦିଗରେ ବା ଭ୍ରମପୂର୍ଣ୍ଣ ପଥର ସେମାନେ ହେଉଛନ୍ତି ପଥିକ। ତେଣୁ ସେମାନେ କୌଣସି ପ୍ରକାର ନା ସୁଖମ୍ ନା ପରାଙ୍ଗତି, ଏ ଜନ୍ମରେ ତ ସୁଖୀ ହୋଇପାରିବେ ନାହିଁ ଏବଂ ପରମ ଗତିକୁ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ସେଥିପାଇଁ କୁହାଯାଇଛି ଯେ ଶାସ୍ତ୍ର ବିଧି ଉତ୍ସର୍ଯ୍ୟ ବର୍ତ୍ତତେ କାମ କାରକ ନା ସ ସିଦ୍ଧି ଅବାପ୍ନତି ନା ସୁଖମ୍ ନା ପରାଙ୍ଗତି। ଯେଉଁମାନେ ଶାସ୍ତ୍ରବିଧି ତ୍ୟାଗ କରି ନିଜ ମନଗଢ଼ା ଧର୍ମ, ମନ ଇଚ୍ଛା ଧର୍ମ ଆଚରଣ କରନ୍ତି, ସେମାନେ ଏ ଜୀବନରେ ସୁଖ ପାଇପାରନ୍ତି ନାହିଁ ବା ପରବର୍ତ୍ତୀ ଜୀବନରେ ମଧ୍ୟ ସୁଖୀ ହୋଇପାରନ୍ତି ନାହିଁ। ତେଣୁ ଏହା ସ୍ୱାଭାବିକ ସେମାନଙ୍କ ପକ୍ଷରେ, ଯେହେତୁ ସେମାନେ ଭଗବାନଙ୍କୁ ନିରାକାର ବୋଲି ଜ୍ଞାନ କରିଥାନ୍ତି ଏବଂ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ଏବଂ ବେଦକୁ ଅଧ୍ୟୟନ କରି ପାଣ୍ଡିତ୍ୟ ପ୍ରଦର୍ଶନ କରିଥାନ୍ତି, ତେଣୁ ପୁରାଣକୁ ସେମାନେ ବିଶ୍ୱାସ କରନ୍ତି ନାହିଁ। ତେଣୁ ସେମାନଙ୍କର ଏଇ ଯେଉଁ ବିଶ୍ୱାସ, ବେଦ ଉପରେ ବିଶ୍ୱାସ କରିବା ଓ ପୁରାଣ ଉପରେ ବିଶ୍ୱାସ ନ କରିବା, ଇଏ ହେଉଛି ଅର୍ଦ୍ଧ କୁକୁଟି ନା, କୁକୁଡ଼ାର ଅଧା ଭାବକୁ ଗ୍ରହଣ କରିବା, ଅଧେ ଗ୍ରହଣ ନ କରିବା। ଆପଣମାନେ ଜାଣିଥିବେ ସେ କଥା, ଜଣେ ବ୍ୟକ୍ତି ଥିଲା, ସେ କୁକୁଡ଼ା ପାଳନ କରୁଥିଲା ଏବଂ କୁକୁଡ଼ାର ଅଣ୍ଡା ବିକ୍ରି କରି ଧନ ଉପାର୍ଜନ କରୁଥିଲା। ତେଣୁ ସେ ଦିନେ ଭାବିଲା ଯେ କୁକୁଡ଼ାର ପଛ ଭାଗଟା ହେଉଛି ବହୁତ ମହତ୍ତ୍ୱପୂର୍ଣ୍ଣ, କାରଣ ସେ ଅଣ୍ଡା ପ୍ରଦାନ କରୁଛି, ତାଦ୍ୱାରା ମୁଁ ଅର୍ଥ ଉପାର୍ଜନ କରିପାରୁଛି, କିନ୍ତୁ ଅଗ୍ରଭାଗଟା, ତାର ମୁଖ ଥିବା ଭାଗଟା ସେତେ ମହତ୍ତ୍ୱପୂର୍ଣ୍ଣ ନୁହେଁ, କାରଣ ତାଦ୍ୱାରା ସେ ଖାଦ୍ୟ ଗ୍ରହଣ କରୁଛି ଆଉ ମୋତେ ତାର ଖାଦ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ମୁଁ ଯଦି କୁକୁଡ଼ାକୁ କାଟିଦିଏ ତାହେଲେ ତାର ମୁଖ ଭାଗଟା ରହିବନି, ତା ଅର୍ଥ ମୁଁ ତାକୁ ଆଉ ଖାଇବାକୁ ଦେବିନି, ଅଥଚ ପଛ ଭାଗରୁ କେବଳ ଅଣ୍ଡା ପାଇ ମୁଁ ତାକୁ ବିକ୍ରି କରିପାରିବି। ଏ ଏହା ଅର୍ଦ୍ଧ କୁକୁଟି ନାୟ। ତେଣୁ ଯେଉଁମାନେ ବେଦ ଉପରେ ବିଶ୍ୱାସ କରନ୍ତି ଏବଂ ପୁରାଣ ଉପରେ ବିଶ୍ୱାସ କରନ୍ତି ନାହିଁ, ଯାହାକି ବ୍ୟାସଦେବଙ୍କ ରଚିତ, ସେମାନେ ଏହି ଅର୍ଦ୍ଧ କୁକୁଟି ନ୍ୟାୟକୁ ପାଳନ କରିଥାନ୍ତି। ଗୀତାରେ ଜନ୍ମ ଜନ୍ମାନ୍ତର ବାଦ କଥା କୁହାଯାଇଛି। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ତାଙ୍କର ଏବଂ ଉପସ୍ଥିତ ସମସ୍ତ ରାଜାମାନଙ୍କର ଅତୀତରେ ବହୁ ଜନ୍ମ ହୋଇଛି ବୋଲି କହିଛନ୍ତି। ଏଥିରୁ ଜଣାଯାଏ ଯେ ଅର୍ଜୁନଙ୍କର ମୋକ୍ଷ ହୋଇନଥିଲା, ଯଦିଓ ସେ ଭଗବାନଙ୍କର ସଖା, ବନ୍ଧୁ ଓ ଭକ୍ତ ଥିଲେ। ଭଗବାନ କୃଷ୍ଣ ଗୀତାରେ କହିଛନ୍ତି ଯେ ଅର୍ଜୁନଙ୍କ ସହିତ ତାଙ୍କର ମଧ୍ୟ ଅନେକ ଜନ୍ମ ହୋଇଛି, କିନ୍ତୁ ଅର୍ଜୁନ ସେଗୁଡ଼ିକ ମନେ ରଖିନାହାନ୍ତି, କୃଷ୍ଣ ମନେ ରଖିଛନ୍ତି ଯେହେତୁ ସେ ଭଗବାନ। ଏହା ସତ୍ୟ କଥା, କିନ୍ତୁ ତାର ଅର୍ଥ ନୁହେଁ ଯେ ଅର୍ଜୁନଙ୍କର ମୋକ୍ଷ ହୋଇନଥିଲା। ପ୍ରକୃତ ଭଗବାନ କୃଷ୍ଣଙ୍କର ଅର୍ଜୁନ ହେଉଛନ୍ତି ନିତ୍ୟ ସଖା ବା ବନ୍ଧୁ। ତେଣୁ ଭଗବାନ କୃଷ୍ଣ ଯେତେଥର ଅବତାର ଗ୍ରହଣ କରନ୍ତି, ଅର୍ଜୁନ ମଧ୍ୟ ତାଙ୍କ ସାଥିରେ ଆସନ୍ତି। ସେ ସଦାବେଳେ ଭଗବାନ କୃଷ୍ଣଙ୍କ ସହିତ ରହିଛନ୍ତି। ଭଗବାନ କୃଷ୍ଣ ଯେତେବେଳେ ତାଙ୍କ ଧାମରେ ରହିଛନ୍ତି, ଅର୍ଜୁନ ତାଙ୍କ ସାଥିରେ ରହିଛନ୍ତି। ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା ଅର୍ଥ ସେ ମୁକ୍ତିପଦ, ମୁକ୍ତିପଦକୁ ଶ୍ରେଷ୍ଠ ଆକ୍ଚୁଆଲି ଭକ୍ତିପଦ, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା। କିନ୍ତୁ ଭଗବାନ ଯେତେବେଳେ ଅବତରିତ ହୁଅନ୍ତି, ସେ ଏକାକୀ ଆସନ୍ତି ନାହିଁ, ସେ ତାଙ୍କର ଅନୁଚରମାନଙ୍କୁ ସଙ୍ଗରେ ଧରି ଆସିଥାନ୍ତି। ଯେପରି ଜଣେ ରାଜା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ସେ ଏକାକୀ ଯାଏ ନାହିଁ, ତାର ପାତ୍ର ମନ୍ତ୍ରୀ ଅନୁଚର ବର୍ଗଙ୍କୁ ସାଥିରେ ଧରି ଯାଇଥାଏ। ଠିକ୍ ସେହିପରି ଭଗବାନ କୃଷ୍ଣ ଯେତେବେଳେ ନିଜ ଧାମରୁ ଅବତରିତ ହୁଅନ୍ତି, ସେତେବେଳେ ସେ ତାଙ୍କର ସଖା, ବନ୍ଧୁ, ଅନୁଚର ବର୍ଗଙ୍କୁ ସାଥିରେ ଧରି ଆସିଥାନ୍ତି। ତେଣୁ ସେମାନଙ୍କର ସାଥିରେ ଧରି ଆସିବାର ଅର୍ଥ ନୁହେଁ ଯେ ତାଙ୍କର ମୁଖ୍ୟ ହେଇନି, ସେ ଭଗବାନଙ୍କ ଧାମରେ ଥିଲେ, ଭଗବାନଙ୍କ ସାଥିରେ ଆସିଛନ୍ତି ଏବଂ ଭଗବାନଙ୍କ ସାଥିରେ ମଧ୍ୟ ଫେରିଯିବେ। ତେଣୁ ଆମେ ଭାବିବା ଉଚିତ ନୁହେଁ ଯେ ତାଙ୍କର ମୁଖ୍ୟ ହେଇନି ବୋଲି, ସେ ଭଗବାନଙ୍କର ନିତ୍ୟ ସଖା ଏବଂ ଭଗବାନଙ୍କ ସଙ୍ଗରେ ସେ ରହିଛନ୍ତି ସବୁ ସମୟରେ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ପୃଥିବୀରେ ଲୀଳାବିଳାସ କରିବା ପାଇଁ, ସେ ମଧ୍ୟ ତାଙ୍କ ସାଥିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସୁଛନ୍ତି। ଆଉ ଗୋଟିଏ ପ୍ରଶ୍ନ ହେଉଛି, ମୁଁ ଦୁଇ ଜଣ ଭରତଙ୍କୁ ଜାଣିଥିଲି, ଜଣେ ଦୁଷ୍ମନ୍ତଙ୍କ ପୁତ୍ର ଭରତ ଓ ଜଣେ ଜଡ ଭରତ, ଏବଂ ଦୁଷ୍ମନ୍ତଙ୍କ ପୁତ୍ରଙ୍କର ନାମ ଅନୁସାରେ ଭାରତ ବର୍ଷ ହୋଇଛି। ପ୍ରଥମ ଏହି ପ୍ରଶ୍ନର ପ୍ରଥମ ଖଣ୍ଡ ଠିକ୍ ଯେ ଇତିହାସରେ ଦୁଇ ଜଣ ଭରତ ରହିଛନ୍ତି, ଜଣେ ହେଉଛନ୍ତି ଆମର ଜଡ ଭରତ, ଆମେ ଯାହାଙ୍କ ସମ୍ବନ୍ଧରେ ଆଲୋଚନା କରୁଥିଲେ, ଆଉ ଜଣେ ଦୁଷ୍ୟନ୍ତଙ୍କ ପୁତ୍ର ଶକୁନ୍ତଳଙ୍କ ପୁତ୍ର ଭରତ ରହିଛନ୍ତି। କିନ୍ତୁ ଭାରତବର୍ଷର ନାମକରଣ ଶକୁନ୍ତଳା ପୁତ୍ର ଭରତଙ୍କ ନାମ ଅନୁସାରେ ନହେଇ ଏହି ଭରତ ମହାରାଜଙ୍କ ନାମ ଅନୁସାରେ ହେଇଛି, ଯାହାକି ଶ୍ରୀମଦ ଭାଗବତରେ ଉଲ୍ଲେଖ କରାଯାଇଛି। ତେଣୁ ଏହା ହିଁ ସତ୍ୟ। ଯଦି ଗୃହସ୍ଥ ବୟସ ଅତିକ୍ରମ କଲେ ମଧ୍ୟ ମୋହମାୟାକୁ ତ୍ୟାଗ ନ କରି ସଂସାରରେ ରହିବାକୁ ଇଚ୍ଛା କରେ, ଏବଂ ଗୃହିଣୀ ମୋହମାୟା ତ୍ୟାଗ କରି ବାନପ୍ରସ୍ଥ ବଂଶବଳୀ ରହିବାକୁ ଇଚ୍ଛା କରନ୍ତି, ତେବେ ତାଙ୍କର କର୍ତ୍ତବ୍ୟ କ'ଣ? ଗୃହିଣୀ ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିପାରନ୍ତି, କିଛି ଅସୁବିଧା ନାହିଁ, କାରଣ ଆମେ ସମସ୍ତେ ନିଜ ନିଜ କର୍ମ ପାଇଁ ଉତ୍ତରଦାୟୀ। ପତି ବା ସ୍ୱାମୀ ସେ ଯଦି ତାର କର୍ମ ଅନୁଷ୍ଠାନ କରୁନାହିଁ, ତାହେଲେ ସେ ତାର ଫଳ ଭୋଗ କରିବ। ଏବଂ ଦୁଷ୍ମନ୍ତଙ୍କ ପୁତ୍ରଙ୍କର ନାମ ଅନୁସାରେ ଭାରତବର୍ଷ ହୋଇଛି। ପ୍ରଥମ ଏହି ପ୍ରଶ୍ନର ପ୍ରଥମ ଖଣ୍ଡ ଠିକ୍ ଯେ ଇତିହାସରେ ଦୁଇ ଜଣ ଭରତ ରହିଛନ୍ତି, ଜଣେ ହେଉଛନ୍ତି ଆମର ଜଡ ଭରତ, ଆମେ ଯାହାଙ୍କ ସମ୍ବନ୍ଧରେ ଆଲୋଚନା କରୁଥିଲେ, ଆଉ ଜଣେ ଦୁଷ୍ୟନ୍ତଙ୍କ ପୁତ୍ର ଶକୁନ୍ତଳଙ୍କ ପୁତ୍ର ଭରତ ରହିଛନ୍ତି। କିନ୍ତୁ ଭାରତବର୍ଷର ନାମକରଣ ଶକୁନ୍ତଳା ପୁତ୍ର ଭରତଙ୍କ ନାମ ଅନୁସାରେ ନହେଇ ଏହି ଭରତ ମହାରାଜଙ୍କ ନାମ ଅନୁସାରେ ହୋଇଛି, ଯାହାକି ଶ୍ରୀମଦ ଭାଗବତରେ ଉଲ୍ଲେଖ କରାଯାଇଛି। ତେଣୁ ଏହା ହିଁ ସତ୍ୟ। ଯଦି ଗୃହସ୍ଥ ବୟସ ଅତିକ୍ରମ କଲେ ମଧ୍ୟ ମୋହମାୟାକୁ ତ୍ୟାଗ ନ କରି ସଂସାରରେ ରହିବାକୁ ଇଚ୍ଛା କରେ, ଏବଂ ଗୃହିଣୀ ମୋହମାୟା ତ୍ୟାଗ କରି ବାନପ୍ରସ୍ଥ ଭଳି ରହିବାକୁ ଇଚ୍ଛା କରନ୍ତି, ତେବେ ତାଙ୍କର କର୍ତ୍ତବ୍ୟ କ'ଣ? ଗୃହିଣୀ ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିପାରନ୍ତି, କିଛି ଅସୁବିଧା ନାହିଁ, କାରଣ ଆମେ ସମସ୍ତେ ନିଜ ନିଜ କର୍ମ ପାଇଁ ଉତ୍ତରଦାୟୀ। ପତି ବା ସ୍ୱାମୀ ସେ ଯଦି ତାର କର୍ମ ଅନୁଷ୍ଠାନ କରୁନାହିଁ, ତାହେଲେ ସେ ତାର ଫଳ ଭୋଗ କରିବ। ସ୍ତ୍ରୀ ଯଦି ଧର୍ମ ଅନୁଷ୍ଠାନ କରୁଛି ସେ ତାର ଧର୍ମ ଫଳ ଭୋଗ କରିବ। ତେଣୁ ସ୍ୱାମୀ ଯଦି କରୁନାହିଁ ତାହେଲେ ସ୍ତ୍ରୀ କଲେ କିଛି ଅସୁବିଧା ନାହିଁ, ସ୍ତ୍ରୀ କରିପାରିବ। ଭଗବାନଙ୍କର ଘରେ ରହି ମଧ୍ୟ ସେ ପରିବାରରେ ଲିପ୍ତ ନ ରହି ଘରେ ରହି ମଧ୍ୟ ଭଗବାନଙ୍କର ଭକ୍ତି ଆଚରଣ କରିପାରିବେ। ସ୍ତ୍ରୀ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇପାରିବେ, କୃଷ୍ଣଙ୍କର ପୂଜା କରିପାରିବେ, କୃଷ୍ଣଙ୍କର ପ୍ରସାଦ ଗ୍ରହଣ କରିପାରିବେ, କୃଷ୍ଣଙ୍କର ନାମ କୀର୍ତ୍ତନ କରିପାରିବେ ଜପମାଳାରେ, କିଛି ଅସୁବିଧା ନାହିଁ। ତେଣୁ ସ୍ୱତନ୍ତ୍ର ଭାବରେ ସ୍ତ୍ରୀ ଲୋକମାନେ ବାନପ୍ରସ୍ଥ ଆଶ୍ରମ ବା କେଉଁଠାରେ ଏକାନ୍ତରେ ରହିବା ତାଙ୍କ ପକ୍ଷରେ କଷ୍ଟସାଧ୍ୟ। ତେଣୁ ସେମାନେ ଘରେ ରହି ପୁତ୍ରକନ୍ୟାମାନେ ସବୁ ଘରର ଦାୟିତ୍ୱ ନେବେ, ସେ ଆଉ ଘର କାମରେ ଏତେ ବ୍ୟସ୍ତ ନହୋଇ ସେ ଭଗବାନଙ୍କ ଚରଣରେ ନିଜର ଧ୍ୟାନକୁ କେନ୍ଦ୍ରିତ କରିପାରିବେ, ସେ ହେଉଛି ପ୍ରକୃତ ବାନପ୍ରସ୍ଥ ଅବସ୍ଥା। ପାରିବାରିକ ଆସକ୍ତିରୁ ଦୂରେଇ ରହି ଘରେ ରହି ମଧ୍ୟ ପାରିବାରିକ ଆସକ୍ତିରୁ ଦୂରେଇ ରହି କୃଷ୍ଣଙ୍କ ଚରଣରେ ନିଜର ଆସକ୍ତିକୁ ସେ ବୃଦ୍ଧିପ୍ରାପ୍ତ କରିପାରିବେ, ତାହେଲେ ତାଙ୍କର ଜୀବନ ଧନ୍ୟ ହେବ। ସ୍ୱାମୀ ଯଦି ନ କରୁଛନ୍ତି ନ କରନ୍ତୁ, କିଛି ଅସୁବିଧା ନାହିଁ, ଆମେ କାହାକୁ ବାଧ୍ୟ କରିପାରିବା। ସମସ୍ତେ ନିଜ ନିଜର କର୍ମଫଳ ଭୋଗ କରିବେ, ତେଣୁ କରିପାରିବେ ଆପଣ। ଇଚ୍ଛା ମୃତ୍ୟୁ ଆତ୍ମହତ୍ୟାର ପାର୍ଥକ୍ୟ କ'ଣ? ଇଚ୍ଛା ମୃତ୍ୟୁ ସମସ୍ତେ ପ୍ରାପ୍ତ ହୋଇନଥାନ୍ତି। କେବଳ ଆମେ ଇତିହାସରେ ଦେଖୁ ଯେ ଭୀଷ୍ମଦେବଙ୍କୁ ଇଚ୍ଛା ମୃତ୍ୟୁ ପ୍ରାପ୍ତ ହୋଇଥିଲା, ତାଙ୍କର ପିତା ତାଙ୍କୁ ଇଚ୍ଛା ମୃତ୍ୟୁ ବରଦାନ ଦେଇଥିଲେ। ତେଣୁ ସେ ଯେତେବେଳେ ମୃତ୍ୟୁ ପାଇଁ ଇଚ୍ଛା କଲେ ସେତେବେଳେ ଯାଇ ତାଙ୍କୁ ମାନେ ଅର୍ଜୁନ ତୀର ଦ୍ୱାରା ସରସଜ୍ଞାରେ ସାହିତ କଲେ। କିନ୍ତୁ ଇଚ୍ଛା ମୃତ୍ୟୁ ବରଦାନ ସମସ୍ତଙ୍କୁ ପ୍ରାପ୍ତ ହୋଇନଥାଏ, ଅନ୍ୟ ଲୋକମାନେ ଆତ୍ମହତ୍ୟା କରିଥାନ୍ତି, ତାକୁ ଇଚ୍ଛା ମୃତ୍ୟୁ କୁହାଯାଏ। ଇଚ୍ଛା ମୃତ୍ୟୁ ଜଣେ ମୃତ୍ୟୁ କାମନା କରିବ କିନ୍ତୁ ନିଜେ ନିଜକୁ ମାରିବ ନାହିଁ। ଯେମିତି ଭୀଷ୍ମଦେବ ମୃତ୍ୟୁ କାମନା କଲେ, ସେ ଭାବିଲେ ମୋର ଆଉ ରହିବା ଦରକାର ନାହିଁ, ବର୍ତ୍ତମାନ ମୋର ମୃତ୍ୟୁ ହୋଇଯିବା କଥା। ତାପରେ ଅର୍ଜୁନ ଯେତେବେଳେ ସ୍ୱର ମାରିଲେ ତାଙ୍କୁ ସରସଜ୍ଞାରେ ସାହିତ କଲେ, ତାପରେ ତାଙ୍କର ମୃତ୍ୟୁ ହେଲା। ତଥାପି ଭୀଷ୍ମଦେବଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇନି, ସେ ଅପେକ୍ଷା କଲେ ସୂର୍ଯ୍ୟଙ୍କର ଉତ୍ତରାୟଣ ପର୍ଯ୍ୟନ୍ତ। କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସେ ପଡ଼ି ରହିଲେ ସୂର୍ଯ୍ୟଙ୍କର ଉତ୍ତରାୟଣ ହେବା ପର୍ଯ୍ୟନ୍ତ, ଏବଂ ତାଙ୍କର ଇଚ୍ଛା ଥିଲା ମୁଁ ଯେତେବେଳେ ଭଗବାନ କୃଷ୍ଣ ଆସିବେ ମୋ ନିକଟକୁ, ମୁଁ କୃଷ୍ଣଙ୍କର ମୁଖମଣ୍ଡଳ ଦର୍ଶନ କରି ଶରୀର ତ୍ୟାଗ କରିବି, ଏବଂ କୃଷ୍ଣ ତାଙ୍କର ଇଚ୍ଛା ପୂର୍ଣ୍ଣ କଲେ, ସେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରି ଶରୀର ତ୍ୟାଗ କଲେ, ସେ ହେଉଛି ଇଚ୍ଛା ମୃତ୍ୟୁ। କିନ୍ତୁ ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି, ଆତ୍ମହତ୍ୟା ମହାପାପ, ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି ସେମାନଙ୍କୁ ଭୂତଜନୀ ପ୍ରାପ୍ତ ହୁଏ, ସେମାନେ ଭୂତ ପ୍ରେତ ହେଇ ଜନ୍ମଗ୍ରହଣ କରନ୍ତି, ଏବଂ ଭୂତ ପ୍ରେତ ଜନୀରେ ବହୁତ କଷ୍ଟ ଭୋଗ କରିବାକୁ ହୁଏ। ସେମାନଙ୍କର ଭୌତିକ ଶରୀର ନଥିବ, ଅଥଚ ତାଙ୍କର ମାନେ କ୍ଷୁଧା ତୃଷ୍ଣାରେ ସେମାନେ ବହୁତ ପୀଡିତ ହେବେ, ସେଥିପାଇଁ ଭୂତ ପ୍ରେତମାନେ ଅନ୍ୟ ଶରୀରରେ ପ୍ରବେଶ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି, କାରଣ ପାପମୟ ଶରୀର। ତେଣୁ ଆତ୍ମହତ୍ୟା କରିବାକୁ କାହାକୁ ଉତ୍ସାହିତ ସେଥିପାଇଁ କରାଯାଏ ନା। ଆମର ଯେଉଁ କର୍ମ ଫଳ ରହିଛି ଜୀବନରେ, ଆମେ କୃଷ୍ଣଙ୍କ ଉପରେ ନିର୍ଭର କରି ଆମର କର୍ମଫଳ ଜନିତ ଦୁଃଖକୁ ଆମେ ସହିଯିବା ଉଚିତ, ଏବଂ ଆଉ କୌଣସି ପାପ କର୍ମ ନ କରିବା ଉଚିତ ଭବିଷ୍ୟତରେ ଆଉ ଦୁଃଖ ଭୋଗ କରିବା ପାଇଁ। ଏବଂ କୃଷ୍ଣଙ୍କର ଭକ୍ତି ଦେଲେ ହୁଏତ ଆମର କର୍ମଫଳ ଗୁଡ଼ିକ ସବୁ କଟିଯାଇପାରେ, ତେଣୁ କୃଷ୍ଣଙ୍କ ଉପରେ ନିର୍ଭର କରି ତାଙ୍କର ଭକ୍ତି ଆଚରଣ କରି ଯାହା କୃଷ୍ଣଙ୍କ ଇଚ୍ଛାରେ ଆମର କର୍ମଫଳ ଆସୁଛି ତାକୁ ସହନ କରିଯିବା ଉଚିତ, ଆତ୍ମହତ୍ୟା କରିବା ଉଚିତ ନୁହେଁ। ଗୋଟିଏ ପ୍ରଶ୍ନ ରହିଛି, ଗତ 7 ତାରିଖ ସମାଜ ଖବର ଅନୁସାରେ ସେଦିନ ଜଣେ ବୃଦ୍ଧ ସପତ୍ନୀକ ବଡ଼ ଠାକୁର ଜଗନ୍ନାଥଙ୍କୁ ପୁରୀରେ ଦର୍ଶନ କଲାବେଳେ ମନ୍ଦିର ଭିତରେ ଟଳି ପଡ଼ିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଗଲା ଓ ମୃତ ଘୋଷଣା କରାଗଲା। ଯଦି ଆନନ୍ଦରେ ଦର୍ଶନ କରୁ କରୁ ପ୍ରାଣ ଗଲା, ତାଙ୍କର ଆତ୍ମାର କେଉଁ ଗତି ପ୍ରାପ୍ତ ହେବ? ସେ ଭଗବତ ଧାମ ବୈକୁଣ୍ଠ ପ୍ରାପ୍ତି ହେବେ। ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ ସମ୍ମୁଖରେ ଯେ ପ୍ରାଣ ତ୍ୟାଗ କରୁଛନ୍ତି, ତାଙ୍କର ବୈକୁଣ୍ଠ ପ୍ରାପ୍ତି ହେବ। ଯଦି ସାଂସାରିକ ଦୁଃଖ ନିର୍ଯାତନାରେ ଅସ୍ଥିର ହୋଇ ପ୍ରାଣ ଗଲା, ତାଙ୍କର ଆତ୍ମାର କେଉଁ ଗତି ପ୍ରାପ୍ତ ହେବ? ନର୍କ ଗତି। ତେଣୁ ଆମେ ସଂସାର ଦୁଃଖ ଯନ୍ତ୍ରଣା ଭୋଗ କରୁଛେ, ଭୌତିକ ଆସକ୍ତି ରହିଛି, କୃଷ୍ଣଙ୍କର ସ୍ମରଣ ହେଉନି, ତେଣୁ ଆମର କର୍ମ ଅନୁସାରେ ଆମେ ନରକ ଦୁଃଖ ଯନ୍ତ୍ରଣା ଭୋଗ କରିବା, ପୁଣି ଜନ୍ମ ଆମକୁ ଏଇ ଭୌତିକ ସଂସାରରେ ହବ, 84 ଲକ୍ଷ ଜୀବ ଜନ୍ମରେ ଘୁରେ ବୋଲି। ଭଦ୍ର ବ୍ୟକ୍ତି ମୋ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି, ମୁଁ ମୋ ସମ୍ବନ୍ଧରେ କିଛି କହିବାକୁ ଚାହୁଁନି, ଆମେ ଏଠି କୃଷ୍ଣ କଥା କହିବାକୁ ଆସିଛେ, ତେଣୁ ଆମର ବ୍ୟକ୍ତିଗତ କଥା କହି ସମୟ ନଷ୍ଟ କରିବାକୁ ମୁଁ ଉପଯୁକ୍ତ ମନେ କରୁନି। ତାଙ୍କର ଆଉ ଗୋଟିଏ ପ୍ରଶ୍ନ, ତୃତୀୟ ପ୍ରଶ୍ନ, ସାଂସାରିକ ଗୃହସ୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ବାର୍ତ୍ତା ଓ ଉପଦେଶ କ'ଣ? ମୁଁ ଏହା ସମସ୍ତ ଗୃହସ୍ଥ ମାନଙ୍କ ପାଇଁ କହିବାକୁ ଚାହୁଁଛି, ଗୃହସ୍ଥ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଇଁ, ଯେ ସେମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ଭକ୍ତ ହୁଅନ୍ତୁ। ଗୃହସ୍ଥ ଜୀବନରେ ରହି ମଧ୍ୟ ଆମେ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇପାରିବା, ଆମକୁ ଗୃହତ୍ୟାଗ କରିବାର କୌଣସି ଆବଶ୍ୟକତା ନାହିଁ। ଘରେ ରହି ପତି ପତ୍ନୀ ପୁତ୍ର କନ୍ୟାମାନେ ସମସ୍ତେ ଯଦି ଆମେ କୃଷ୍ଣଙ୍କର ଭକ୍ତ ହୋଇପାରିଲେ ପରିବାରରେ, ତାହେଲେ ସେ ପରିବାର ମନ୍ଦିରରେ ପରିଣତ ହୋଇଯିବ। ଯଦି ଘର ମନ୍ଦିରରେ ପରିଣତ ହୋଇଯିବ, ଯଦି ଘରେ ଆମେ ଭଗବାନ କୃଷ୍ଣଙ୍କର ପୂଜା କଲେ, ତାଙ୍କୁ ଭୋଗ ଲଗାଇ ପ୍ରସାଦ ଗ୍ରହଣ କଲେ, ସମସ୍ତେ ମିଶି ହରେ କୃଷ୍ଣ କୀର୍ତ୍ତନ କଲେ ଭଗବାନ କୃଷ୍ଣଙ୍କ ସାମ୍ନାରେ, ଏବଂ ଭଗବାନ କୃଷ୍ଣଙ୍କର ନାମ ଜପ ଜପମାଳରେ ସବୁଦିନ କଲେ, ଭଗବାନଙ୍କ କଥା ଶ୍ରୀମଦ୍ ଭାଗବତ ଅଧ୍ୟୟନ ବା ଶ୍ରବଣ କଲେ, ବା ଏପରି ସତ୍ସଙ୍ଗରେ ଅଂଶଗ୍ରହଣ କଲେ, ତାହେଲେ ଆମର ଗୃହ ମଧ୍ୟ ମନ୍ଦିରରେ ପରିଣତ ହୋଇଯିବ। ଗୃହ ସ୍ୱର୍ଗରେ, ସ୍ୱର୍ଗଟା ସୁଖଠାରୁ ଅଧିକ ସୁଖ ଆମର ପ୍ରାପ୍ତ ହେବ, ସେ ଘରର ସମସ୍ତ ଦୁଃଖ କଷ୍ଟ ସବୁ ଦୂରୀଭୂତ ହୋଇଯିବ। ତାହା ହେଉଛି ଆଦର୍ଶ ଗୃହସ୍ଥ ପରିବାର। କିନ୍ତୁ ଘରେ ଯଦି ବାଧା ଉତ୍ପନ୍ନ ହୁଏ, ଧରନ୍ତୁ ପତି ବାଧା ଉତ୍ପନ୍ନ ଚାହୁଁନାହାନ୍ତି କୃଷ୍ଣ ଭକ୍ତ ହେବା ପାଇଁ, ପତ୍ନୀ ଚାହୁଁଛନ୍ତି, ଅନେକ ସମୟରେ ପତ୍ନୀ ଚାହୁଁନାହାନ୍ତି ପତି ହେବା ପାଇଁ ଚାହୁଁଛନ୍ତି, ବା ଅନେକ ସମୟରେ ପିଲାମାନେ ଚାହୁଁଛନ୍ତି ବାପମା ଚାହୁଁନାହାନ୍ତି, ଅନେକ ସମୟରେ ବାପମା ଚାହୁଁଛନ୍ତି ପିଲାମାନେ ଚାହୁଁନାହାନ୍ତି, ଏଭଳି ପରିସ୍ଥିତି ଆସେ ସବୁ। ତେଣୁ ଅତିକ୍ରମରେ କିଏ ଘରେ ଚାହୁଁନା ଚାହୁଁ, ଯିଏ ଚାହୁଁଛି ସେ ଭଗବାନ କୃଷ୍ଣଙ୍କର ଭକ୍ତି କରିପାରିବ ଘରେ। କାରଣ ଆମେ ସମସ୍ତେ ଯଦିଓ ଗୋଟିଏ ପରିବାରରେ ଆବଦ୍ଧ ହେଇଛେ, କିନ୍ତୁ ଆମେ ସମସ୍ତେ ନିଜ ନିଜର କର୍ମ ପାଇଁ ଉତ୍ତରଦାୟୀ, କେହି କାହାର କର୍ମ ଗ୍ରହଣ କରିବେ ନାହିଁ। ଆମେ ହୁଏତ ଆମର କର୍ମ ପୂର୍ବ କର୍ମଫଳ ହେତୁ ଗୋଟିଏ ପରିବାରରେ ଏକତ୍ରିତ ହେଇଛେ, ଏବଂ ଆମେ ଭାବୁଛେ ଇଏ ମୋର ପତି, ଇଏ ମୋର ପତ୍ନୀ, ଇଏ ମୋର ପିତା, ଇଏ ମୋର ମାତା, ଇଏ ମୋର ସନ୍ତା। କିନ୍ତୁ ଆମର ଯେତେବେଳେ ମୃତ୍ୟୁ ହେବ, ଆମେ ସମସ୍ତେ ନିଜ କର୍ମଫଳ ଅନୁଯାୟୀ ପୁଣି ଅନ୍ୟାନ୍ୟ ସ୍ଥାନରେ ଜନ୍ମଗ୍ରହଣ କରିବା ଏବଂ କର୍ମଫଳ ଭୋଗ କରିବା। ତେଣୁ ଯଦି ପରିବାରରେ ଅନ୍ୟମାନେ ଗ୍ରହଣ ନ କରୁଛନ୍ତି, ଆମେ କାହିଁକି ଦୁର୍ଲଭ ମନୁଷ୍ୟ ଜନ୍ମକୁ ତାଙ୍କ ପାଇଁ ନଷ୍ଟ କରିବା? ଇଏ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ତେଣୁ ପରିବାର ଭିତରେ ଯେକୌଣସି ବ୍ୟକ୍ତି ଚାହିଁବେ ସେ କୃଷ୍ଣ ଭକ୍ତି ଆଚରଣ କରନ୍ତୁ, ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ କୃଷ୍ଣ ଭକ୍ତି ଆଚରଣ କରନ୍ତୁ, ଏବଂ ଭଗବାନ କୃଷ୍ଣ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ, ସେଥିରେ କିଛି ବ୍ୟତିବ୍ୟସ୍ତ ହେବା ଆବଶ୍ୟକତା ନାହିଁ। ଏହି 4ଟି ନିୟମ ମୁଁ ଯେଉଁ କହୁଥିଲି, 4ଟି ନିୟମ ପାଳନ କରି ଭଗବାନ କୃଷ୍ଣଙ୍କୁ ଭୋଗ ଲଗାଇ ଜପମାଳରେ ଭଗବାନଙ୍କର ନାମ ଜପ କରି ଏହିପରି ଭାବରେ ସେମାନେ ଭକ୍ତି ଆଚରଣ ଘରେ ମଧ୍ୟ କରିପାରିବେ, ଆଉ ଏପରି ସତ୍ସଙ୍ଗର ସୁଯୋଗ ଯେତେବେଳେ ମିଳୁଛି ସତ୍ସଙ୍ଗ କରିପାରିବେ, ଭଗବାନଙ୍କ କଥା ଶ୍ରବଣ କରିପାରିବେ, ବା ଆମର ମନ୍ଦିରକୁ ଆସିପାରିବେ, ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିପାରିବେ, ମନ୍ଦିରରେ ମଧ୍ୟ ପ୍ରତିଦିନ ଭାଗବତ କଥା ହେଉଛି ଶ୍ରବଣ କରିପାରିବେ। ତେଣୁ ଏହା ସମସ୍ତଙ୍କ ପାଇଁ ଉପଦେଶ, ଆଉ ମୁଁ ଏହା ମଧ୍ୟ କାମନା କରୁଛି, ଏବଂ ଭଗବାନ କୃଷ୍ଣଙ୍କ ଚରଣରେ ମଧ୍ୟ ଆପଣମାନଙ୍କ ସମସ୍ତଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରୁଛି। ଦୟାକରି ଆପଣ ଟିକେ ବୁଝାଇ କହିବେ, ଶ୍ରୀମଦ୍ ଭାଗବତ ଗୀତା ପଠନ ଓ ଶ୍ରୀମଦ୍ ଭାଗବତ ପଠନ କରିବାର ଫଳ କ'ଣ ଏକା ନୁହେଁ? ଫଳ ଏକା, ଭାଗବତ ଗୀତା ଭଗବାନଙ୍କର ମୁଖ ନିଶ୍ଚିତ ବାଣୀ, ଏବଂ ଶ୍ରୀମଦ୍ ଭାଗବତ ଭଗବାନଙ୍କ ସମ୍ବନ୍ଧରେ ଏବଂ ଆମେ ଚେତନାରେ ମଧ୍ୟ ଭଗବାନଙ୍କର ମୁଖ ନିଶ୍ଚିତ ବାଣୀ ରହିଛି। ତେଣୁ ଭଗବତ ଗୀତା ଏବଂ ଶ୍ରୀମଦ୍ ଭାଗବତ ପାଠ କଲେ ଏକା ଫଳ, ସେଥିରେ କିଛି ପାର୍ଥକ୍ୟ ନାହିଁ। ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର କ'ଣ ଏକ ନୁହନ୍ତି? ଏକ ନୁହନ୍ତି। କାରଣ ମୁଁ ଯେପରି ସେଦିନ କହୁଥିଲି ଯେ ଭଗବାନ ବିଷ୍ଣୁ ବା କୃଷ୍ଣ ସେ ହେଉଛନ୍ତି ଭଗବାନ, ଏବଂ ବ୍ରହ୍ମା ସେ ହେଉଛନ୍ତି ଜୀବତତ୍ତ୍ୱ। କୃଷ୍ଣ ବିଷ୍ଣୁ ବା ଭଗବାନଙ୍କର ଯେତେ ସବୁ ଅବତାର, ସେମାନେ ସବୁ ବିଷ୍ଣୁ ତତ୍ତ୍ୱ, ସେମାନେ ସବୁ ଭଗବାନ, କିନ୍ତୁ ବ୍ରହ୍ମା ହେଉଛନ୍ତି ଜୀବତତ୍ତ୍ୱ, ଆମ ପରି ଜୀବ। ଆପଣମାନଙ୍କ ଭିତରୁ ଯଦି ଜଣେ କେହି 100 ଜନ୍ମ ପର୍ଯ୍ୟନ୍ତ ନିଜର ବର୍ଣ୍ଣ ଅନୁସାରେ ବର୍ଣ୍ଣାଶ୍ରମ ଧର୍ମକୁ ବିନା ଭୁଲରେ ପାଳନ କରିପାରିବେ, ଆପଣ ମଧ୍ୟ ବ୍ରହ୍ମା ହେଇପାରିବେ ବା ବ୍ରହ୍ମାଙ୍କର ପୋଷ୍ଟ ଗ୍ରହଣ କରିପାରିବେ। ଯେକୌଣସି ଜୀବ ବ୍ରହ୍ମାଙ୍କର ପୋଷ୍ଟକୁ ଗ୍ରହଣ କରିପାରିବ ତାର କର୍ମ ଦ୍ୱାରା। ତେଣୁ ବ୍ରହ୍ମା ହେଉଛନ୍ତି ଜଣେ ଜୀବ, ଅବଶ୍ୟ ସେ ଉନ୍ନତ ଜୀବ, ଯେହେତୁ ସେ ଶହେ ଜନ୍ମ ଧରି ତାଙ୍କର ବର୍ଣ୍ଣାଶ୍ରମ ଧର୍ମ ବିନା ଭୁଲରେ ପାଳନ କରିଛନ୍ତି, ତେଣୁ ଉନ୍ନତ ଜୀବ, ସେଥିପାଇଁ ତାଙ୍କୁ ଆଧିକାରିକ ଦେବତା ବୋଲି କୁହାଯାଏ। ତେଣୁ ସେ ଦେବତାମାନଙ୍କୁ ମଧ୍ୟ ନିୟନ୍ତ୍ରିତ କରୁଛନ୍ତି, ସମସ୍ତ ସଂସାରକୁ ନିୟନ୍ତ୍ରିତ କରୁଛନ୍ତି ବା ସୃଷ୍ଟି କରୁଛନ୍ତି ଭଗବାନଙ୍କ ନିର୍ଦ୍ଦେଶରେ। ଭଗବାନ ବ୍ରହ୍ମାଙ୍କ ମାଧ୍ୟମରେ ସୃଷ୍ଟି କାର୍ଯ୍ୟ ସବୁ କରୁଛନ୍ତି। ତେଣୁ ବ୍ରହ୍ମା କେବେ ଭଗବାନ ବିଷ୍ଣୁଙ୍କ ସହିତ ସମକକ୍ଷ ହୋଇପାରିବେ ନାହିଁ ବା ସେ କେବେ ତାଙ୍କ ସହିତ ସମକକ୍ଷ ହେବାର କଳ୍ପନା ମଧ୍ୟ କରନ୍ତି ନାହିଁ। ବ୍ରହ୍ମା ସବୁ ସମୟରେ ଭଗବାନଙ୍କର ଭକ୍ତ ହେବାର କାମନା କରିଥାନ୍ତି। ତେଣୁ ଆମେ ବ୍ରହ୍ମା ଆଉ ଭଗବାନ କୃଷ୍ଣ ବା ବିଷ୍ଣୁଙ୍କୁ ସମାନ ଭାବରେ ବା ସମାନ ସ୍ତରରେ ଦେଖିପାରିବା ନାହିଁ। ଇଏ ବ୍ରହ୍ମା ହେଉଛନ୍ତି ଭକ୍ତ, ଭଗବାନ ବିଷ୍ଣୁ ହେଉଛନ୍ତି ପ୍ରଭୁ। ଶିବଜୀଙ୍କର ସ୍ଥିତି ଟିକେ ଭିନ୍ନ। ଶିବଜୀ ସେ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ବିସ୍ତାର ରୂପ, କିନ୍ତୁ ଭଗବାନ ବିଷ୍ଣୁ ନୁହନ୍ତି। ଶିବଙ୍କର ତତ୍ତ୍ୱ ହେଉଛି ଏକ ସ୍ପେଶିଆଲ ବିଶେଷ ତତ୍ତ୍ୱ, ଶିବ ତତ୍ତ୍ୱ। ଭଗବାନ ହେଲେ ବିଷ୍ଣୁ ତତ୍ତ୍ୱ, ବ୍ରହ୍ମା ହେଲେ ଜୀବ ତତ୍ତ୍ୱ ଏବଂ ଶିବ ହେଲେ ଶିବ ତତ୍ତ୍ୱ। ଶିବ ଏକ ବିଶେଷ ତତ୍ତ୍ୱ। ଯେତେବେଳେ ସମଗ୍ର ସୃଷ୍ଟି ଧ୍ୱଂସ ହୋଇଯାଏ, ବ୍ରହ୍ମାଙ୍କର ମଧ୍ୟ ମୃତ୍ୟୁ ହୋଇଯାଏ ବା ବ୍ରହ୍ମା ତାଙ୍କର ଶରୀର ତ୍ୟାଗ କରନ୍ତି, କିନ୍ତୁ ଶିବଙ୍କର ଧ୍ୱଂସ ହୁଏ ନାହିଁ। କିନ୍ତୁ ଶିବ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ସମକକ୍ଷ ନୁହନ୍ତି। ଶିବ ହେଉଛନ୍ତି ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପରମ ଭକ୍ତ, ପରମ ବୈଷ୍ଣବ। ତେଣୁ ଆମେ ଦେଖିବା ଶିବଜୀ ସବୁ ସମୟରେ ସମାଧିସ୍ଥ ରହିଛନ୍ତି, ସମାଧିରେ ଅଛନ୍ତି, ତାଙ୍କର ପ୍ରଭୁ ଭଗବାନଙ୍କର ଧ୍ୟାନ କରୁଛନ୍ତି। ତେଣୁ ଶିବ ଏବଂ ବିଷ୍ଣୁ ବା କୃଷ୍ଣଙ୍କ ଭିତରେ ପାର୍ଥକ୍ୟ କ'ଣ? ଯେପରି ଦୁଧ ଏବଂ ଦହି ମଧ୍ୟରେ ପାର୍ଥକ୍ୟ, ଯଦିଓ ଦହି ଦୁଧରୁ ସୃଷ୍ଟି ହେଉଛି, କିନ୍ତୁ ଦହି ଦୁଧ ନୁହେଁ, ତା ଭିତରେ ପାର୍ଥକ୍ୟ ରହିଛି। ଠିକ ସେହିପରି ଯଦି ଭଗବାନ ବିଷ୍ଣୁ ଦୁଧ ହୁଅନ୍ତି, ଶିବଜୀ ହେଉଛନ୍ତି ଦହି, କାରଣ ଦୁଧରେ ଆମେ କିଛି ମିଶ୍ରିତ କଲେ ତା ଦହିରେ ପରିଣତ ହେବ। ତେଣୁ ଶିବଜୀ କେନ୍ଦ୍ରରେ କିଛି ମିଶ୍ରିତ ହୋଇଛି, ତେଣୁ ସେ ଶିବ ତତ୍ତ୍ୱ ଏକ ବିଶେଷ ତତ୍ତ୍ୱ ଲାଭ କରିଛନ୍ତି, ତେଣୁ ସେ ପରମ ବୈଷ୍ଣବ। ଆମେ ଶିବଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ସମକକ୍ଷ ବୋଲି କହିପାରିବା ନାହିଁ। ଯେହେତୁ ଶିବଜୀ ପରମ ବୈଷ୍ଣବ, ଯେଉଁମାନେ ଶିବଙ୍କର ଉପାସନା କରିଥାନ୍ତି ଅର୍ଥାତ୍ ସେମାନଙ୍କର କୌଣସି ଭୌତିକ କାମନା ନଥାଏ, ଶିବଜୀଙ୍କର କୃପାରୁ ସେମାନେ କୃଷ୍ଣ ଭକ୍ତି ପ୍ରାପ୍ତ ହୋଇଥାନ୍ତି। ଶିବଜୀ ତାଙ୍କ ଉପରେ କୃପା କରି କୃଷ୍ଣ ଭକ୍ତି ପ୍ରଦାନ କରିଥାନ୍ତି। ଏବଂ ଯେଉଁମାନେ ଶିବଙ୍କର ଉପାସନା କୌଣସି ଭୌତିକ କାମନା ବା ଭୌତିକ ଲାଭ ଆଶାରେ କରିଥାନ୍ତି, ଶିବଜୀ ସେମାନଙ୍କୁ ବୁଦ୍ଧିମାନ ବୋଲି ଭାବନ୍ତି ନାହିଁ। ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଦେଇଦିଅନ୍ତି ସବୁ ଭୌତିକ କାମନା ପୂର୍ଣ୍ଣ କରିଦିଅନ୍ତି, ତମେ ଯାଅ ଜଲ୍ଦି ଯାଅ ମୋ ପାଖକୁ। କିନ୍ତୁ